ভগবতে বাসুদেবায়। শ্রীমদ ভাগবতম দশম স্কন্ধ নবম অধ্যায়। আমি শ্রবণ করুলে কিভাবে যশোদা মাতা হৃদয়ের অন্তরতম প্রদেশর বাৎসল্য প্রেমরে আপ্লুত তাঙ্কর যে ভাব তা উদ্গীর্ণ হচ্ছে এবং কৃষ্ণ সেই নির্মল বাৎসল্য প্রেমর যে ধ্বনিকে শুণিছন্তি সেতে তাঙ্কর নিদ ভাঙ্গি যাইছি বা শয্যারু উত্থিত হয়েছন্তি। আসিকি দধি মন্থন দণ্ডকু ধরিকি মাঙ্কু নিষেধ করেছন্তি এবং মুখমণ্ডলরে ক্ষুদার চিহ্ন এবং মুখ ঠিক রুদন মুখ ক্রন্দন কলাবেলে দেখা যাচ্ছন্তি। যশোদা অনুমান করে জানিপারলে, যশোদা জানিপারলেনি কৃষ্ণ চতুর্মী করছন্তি বলে, কৃষ্ণঙ্কর এটা চাতুর্য বলে জানিপারলেনি। মানুষ নিকটরে সব অবগুণ রয়েছে, সে চতুরামী, কপটতা, ছলনা, ছলনা রয়েছে, ছলনা করিবা, কপট করিবা, চতুর স্বভাব রহবা, এসব অবগুণ, খারাপ গুণ, ভক্তি বিরোধী গুণ, এসব ভক্তির সব বিরোধী গুণ। জীবনের যার হৃদয় ভিতরে এসব জিনিস রয়েছে, ছলনা রয়েছে, কপট রয়েছে, কুট কাপট, ওড়িয়ার গোটে কুহ কুট কাপট, চাতুর্যতা রয়েছে, চতুর বা চতুর কনিং পর্সন ইংলিশে যা কুয়া যায়, সেমান হৃদয়ের ভক্তি মহারাণী কেবে আসন পাতবে নি। নির্মল হৃদয় দরকার, হৃদয় সবল নির্মল রহবা দরকার, ঈর্ষা আশ্চর্য কাম ক্রোধ সমস্ত অবগুণ রয়েছে হৃদয় মুক্ত হব। সেপর চৈতন্য মহাপ্রভু কলে চেতু দর্পণ মার্জনম, চিত্তটা নির্মল দর্পণ ভালি হওয়া দরকার, যেমন মুখ দেখু এসব দেখা যাব। ভগবান দর্শন করা কে গোটে জীবর যোগ্যতা হচ্ছে হৃদয়টা। প্রথমে আমি সাধন করুছে এপাই, জনে সাধু হচ্ছে বা কি জনে ভক্ত হচ্ছে, সে সাধন করিবার তাৎপর্য এটা হৃদয়টাকে নির্মল করা। হৃদয় নির্মল নহলে ভক্তি মহারাণী কেবে প্রাদুর্ভূত হবে নি। যশোদা মাতা এটা চাতুর্য বলে জানলে নি, কৃষ্ণ চতুরামী করছন্তি সে কেবে ভাবিলে নি। মাতৃস্নেহ সরল অন্তর, যদি সে পূর্বর শুনেছিল কৃষ্ণ বহুত চতুরামী করছন্তি, বহুত চতুরতার সহিত চোরি করছন্তি, কিন্তু প্রথমে এটাকে বিশ্বাস করলে, যেমানকার অন্তর সরল সেমানকার বিশ্বাসটা অতি শীঘ্র ভগবতী বস্তু প্রতি সে কাহাপরে বিশ্বাস করিপারান্তি। চতুর লোক সমস্তকে বিশ্বাস করবেনি, সবুলে তাঙ্কা বুদ্ধিটা চতুর বুদ্ধিটা লাগিযিব, যে যা কইলে সে কেবে হৃদগত করিপারিবেনি, তা বুদ্ধিটা চতুর না, আর এটা ঠিক কইছি ভুল কইছি, কিন্তু সরল লোক সমস্তকে বিশ্বাস করতে। সরলতা মানে এটা হচ্ছে, সরলতা মানে গোটে পূর্বরে আলোচনা করুলে না, সরল কিভাবে সরল, শিশু ভাই সরল, বিশ্বাসটা এভাবে হওয়া দরকার, গোটে শিশু ভাই যা কহিদেলে তার কাহিকি প্রশ্ন করে না, বরং সেইটা তার হৃদয় ভিতরে গোটে রূপরেখে হয়েকি রয়ে যায়। সরলতা হচ্ছে এটা, যেমন ভগবান প্রাপ্ত হবে সেমানকার এইসব এসেনশিয়াল কোয়ালিটিস। বহুত সাধারণ ভজন জনে করছে, বহুত কিছু লার্নেড পর্সন, বহুত কিছু তার জ্ঞান গারিমা আছে, তার মূল্যটা কম ফলে না পরিচয় এতে, মানে বহুত সেবা করুছে জনে, বহুত কিছু করুছে, কিন্তু তার ফল না পরিচয় এতে, তার ফলরু পরিচয়টা জনা পড়ে, তার হৃদয় কিভাবে, তার হৃদয়ের যদি কুট কাপট ছন্দ এসব রয়েছে, এই ভগবত বিরোধী বস্তু সব, সব ভগবত বিরোধী বস্তু। যশোদা মাতা কোনসি ছলনা কুট কাপট এই সরল না, বহু সরল যা অন্তকরণ সে সাংে সাংে বিশ্বাস করে নেবে, মনুষ্যকে হোক সমস্ত সে বিশ্বাস করতে। সরলতার বিশ্বাস করা কেবে জনক জন সরল মনোভাব বিশ্বাস করে নেওয়াটা এটা গোটে অপরাধ নয়, তার স্বাভাবিক না, সে বিশ্বাস করে না, তাকে তার হৃদয় ভিতর কিছু আসবনি, অপোজিশন বা প্রতিরোধ কিছু আসবনি, যে চতুর সে বিশ্বাস কলে বি তার হৃদয় ভিতরে সবুলে ডাউট রয়েছে, ଚତୁରରେ ଦୁଇଟା ନା, ତାର ଅନ୍ତର ଗୋଟେ ବାହାରେ ଗୋଟେ, ସେ ବିଶ୍ୱାସ କରିନେଲେ ବି ହଁ ଲୋକଟା କହୁଛି କିନ୍ତୁ ପୁଣି କାଲି ଠକିଦେବ କି ରହିବ, ସେ ତାର ଚତୁର୍ବୁଦ୍ଧି ରହିଛି ନା। ଆଉ ଜଗତର ଧର୍ମ ବର୍ତ୍ତମାନ ଜଗତର ସବୁ ଲୋକଙ୍କ ବୁଦ୍ଧିରେ ଏଇଟା ଗୋଟେ ବସିଯାଇଛି, ଚତୁର ନହେଲେ ତୁମେ ବଞ୍ଚିପାରିବନି, ଚତୁର ନହେଲେ ତୁମକୁ ସମସ୍ତେ ଠକିଦେବେ। ନାଇଁ ନାଇଁ, ଚତୁର ମାନେ ହିଁ ଠକନ୍ତି ସଂସାରରେ, ଯେଉଁମାନେ ଠକିଛନ୍ତି ଚତୁର ମାନେ ଠକିଛନ୍ତି। ଦେବତାମାନେ ଯେତେବେଳେ ଚାଲାକ ହେଇଛନ୍ତି, ବ୍ରହ୍ମା ଯେତେବେଳେ ଚତୁର ହେଇଛନ୍ତି, ଶିବ ଯେତେବେଳେ ଚତୁର ହେଇଛନ୍ତି, ଇନ୍ଦ୍ର ଯେତେବେଳେ ଚତୁର ହେଇଛନ୍ତି, ସେମାନେ ଠକିଛନ୍ତି, ଯେତେବେଳେ ସରଳ ଥିଲେ ସେମାନେ ଠକି ନାହାନ୍ତି। ବାହାର ଦୁନିଆର ଆମ ନିୟମ ପୁରା ଉଲ୍ଟା, ବାହାର ଦୁନିଆରେ କୁହନ୍ତୁ ତୁମେ ସରଳ ହେଲେ ତୁମେ ବଞ୍ଚିପାରିବନି, ନାଇଁ ସରଳ ହିଁ ବଞ୍ଚେ, ଚତୁର ହିଁ ମରେ। ସଂସାରରେ ଯେତେ ଚତୁର ସେ ସେତେ ବିପଦକୁ ଆମନ୍ତ୍ରଣ କରୁଛି। ଆଉ ଭକ୍ତିରେ ତ ପୂର୍ଣ୍ଣ ସରଳତାର ଆବଶ୍ୟକ ଅଛି। ଯଶୋଦା ମାତା ଚାତୁର୍ଯ୍ୟକୁ ବୁଝିପାରିଲେନି, କାହିଁକି ଏଭଳି ଏତେ ଭୋରୁ ଉଠିକି ଏମିତି ମୁଖମଣ୍ଡଳ କରିକି ଏମିତି ସ୍ତନ୍ୟପାନ କରିବା ପାଇଁ, ଏ ଚତୁରତା କିଛି ଅଛି ରହିଛି, କୃଷ୍ଣ କିଛି ଲୀଳା କରିବେ, ସେ ସରଳ। ତେଣୁ ତାଙ୍କର କ୍ରୋଡ଼କୁ ବା କୂଳକୁ ଉଠିଲେ ତମାଙ୍କ ରୂଢ଼ ଅପାୟତ ସ୍ତନମ ସ୍ନେହ ସ୍ନେହ ସ୍ନୁତମ ସସ୍ମିତ ଇକ୍ଷଣ ମୁଖମ ଅତୃପ୍ତ ଉତ୍ସୃଜ୍ୟ ଜବେନ ସାହାଯ୍ୟ ଯୋଉ ବୁତ୍ସିଚ୍ୟ ମାନେ ପୟସୀ ତୋଦିଶ୍ରିତେ। ଜଣଙ୍କର ସେବାର ଭାବ, ଏଇ ଶ୍ଳୋକରେ ସେବାର ଭାବକୁ ଦେଖନ୍ତୁ, ଯଶୋଦା କିଭଳି ସେବା କରୁଛନ୍ତି ବା କୃଷ୍ଣଙ୍କର ସୁଖ ପ୍ରୀତି ବିଧାନ ପାଇଁ ଦଧି ମନ୍ଥନ କରୁଛନ୍ତି। ଦଧି କୃଷ୍ଣ ଶୋଇଛନ୍ତି ଗୋଟେ ଘରେ, ଦଧି ମନ୍ଥନ ହଉଛି ଗୋଟେ ସ୍ଥାନରେ, ଆଉ କ୍ଷୀର ବସୁଛି ଗୋଟେ ସ୍ଥାନରେ। ଯେଉଁଠି କୃଷ୍ଣ ଅଙ୍କରେ ବା ଯଶୋଦାଙ୍କର କୋଳରେ ଆରୋହଣ କରିକି ସ୍ତନ୍ୟପାନ କରୁଛନ୍ତି, ଦୁଗ୍ଧ ଯୋଉ ଆବର୍ତ୍ତନ ହଉଛି ସେଇଠି ନୁହେଁ, ସେ ଅଲଗା ଗୋଟେ ସ୍ଥାନରେ। ଅର୍ଥ ଘର ମାନଙ୍କର ସବୁ ଦେଖିବ କନେକ୍ସନ୍ ଥାଏ ବା ବଡ ବଡ ଡୋର ଥାଏ, ଦ୍ୱାରଦେଶ ଥାଏ, ଯୋଉଠିକି ସେ ଜଣାପଡ଼ିବ ବାରଣ୍ଡା ଭଳିଆ ଗୋଟେ ସ୍ଥାନ କିଛି ଥିବ ଅଗଣା, ସେ କ୍ଷୀରକୁ ଏମିତି ଜାଗାରେ ବସେଇଛନ୍ତି ଦଧି ମନ୍ଥନ କରିବା ସ୍ଥାନ ଦେଖାଯାଉଛି। ତେଣୁ କେତେଟା କାର୍ଯ୍ୟ କରୁଛନ୍ତି, ଦଧି ମନ୍ଥନ ସମୟରେ ବି କ୍ଷୀରକୁ ଚାହୁଁଛନ୍ତି କି ନାହିଁ, କୃଷ୍ଣଙ୍କୁ ସ୍ତନ୍ୟପାନ କରିଲା ପରେ କ୍ଷୀରକୁ ଚାହୁଁଛନ୍ତି। ଆମେ ଗୋଟେ କାମ ଗୋଟିଏ ସେବା କଲାବେଳକୁ ଦ୍ୱିତୀୟ କଥା ଭୁଲି ଯାଉଛନ୍ତି। ଭଗବାନଙ୍କର ସେବା କରିବାକୁ ହେଲେ ବହୁତ ଦାୟିତ୍ୱବୋଧ ହବାକୁ ପଡିବ, ଗୋଟେ ବୁଦ୍ଧିଟା ଗୋଟେ ବୁଦ୍ଧିରେ ଭଗବାନଙ୍କ ସେବା କରିବେ ନା, ଆମ ବୁଦ୍ଧିଟା ଗୋଟିଏ ବୁଦ୍ଧି ହବନି, ଗୋଟିଏ କାମରେ ଚଳିବନି, ସହସ୍ର ବୁଦ୍ଧି ଗୋଟିଏ ସମୟରେ ସବୁ ଜିନିଷ ଚିନ୍ତା କରିବାକୁ ପଡିବ। ଯେମିତି ଗୋଟେ ବିଜନେସମ୍ୟାନ ସେ କଲିକତା ଯାଇଛି, ବୋଇଲେ ତୁମେ କଲିକତା ପଠାଅ, କଲିକତା ପଠାଅ, ତୁମେ ଗୋଟେ ଯାଅ, ତୁମେ ମେସିନ୍ଟା ଆଣିବ ବା ଗୋଟେ କିଛି ଜିନିଷ ଧରିକି ଆସିବ, କ'ଣ କରିବ, ତୁମକୁ କୁହାଉ ଯାଅ ଏଇ ଗୋଟେ ଜିନିଷଟା ଧରିକି, ଗୋଟେ ପାଣି ପମ୍ପଟା ଧରିକି ଆସିବ କଲିକତାରୁ, କ'ଣ କରିବ, ଯିବ ପାଣି ପମ୍ପଟା ଧରିକି ପଳେଇ ଆସିବ, ହଁ ଆଉ ନା ଆଉ କିଛି କରିପାରିବ। ଗୋଟେ ବିଜନେସମ୍ୟାନ୍ ଗନେ ସେ ଦେଖିବ ମୋ ଗାଡ଼ି ଭଡ଼ା କେମିତି ଉଠେଇବି, ଏ ଏଠି କ'ଣ ଶସ୍ତା ଅଛି, ସେ ଗୋଟେ ଆମେ ଗୋଟେ ବୁଦ୍ଧିରେ ଗଲେ ମୁଁ ଯିବି କ'ଣ କରିବି, ପାଣି ପମ୍ପଟା କିଣିବି ଧରିକି ପଳେଇ ଆସିବି କଲିକତାରୁ, କାହିଁକି ଶସ୍ତା ପଡିବ। କିନ୍ତୁ ଯିଏ ବୁଦ୍ଧିମାନ ଲୋକ, ସେ ଯିଏ ବିଜନେସମ୍ୟାନ୍ ଲୋକ, ସେ ଖାଲି କହିନି ପାଣି ପମ୍ପ ଆଣିବି, ଆଉ କ'ଣଟା ଆଣିକି ଏଠି ବିକିଦେଲେ ମୋର ଲାଭ ହବ, କ'ଣଟା ସେ ମାର୍କେଟରେ ଶସ୍ତା ଅଛି, ସେ ଦଶଟା ବୁଦ୍ଧି ଏଠି କରିକି ଯାଇଛି, ତା ଦେହରେ ଚାରିଟା ବୁଦ୍ଧି ପାଞ୍ଚଟା ବୁଦ୍ଧିରେ କାମ କରିବ, ଚାରିଟା ପାଞ୍ଚଟା ବୁଦ୍ଧି କାମ କରିବ ନା। ଆମେ ଭକ୍ତିରେ ସେମିତି ଗୋଟେ ବୁଦ୍ଧି ହେଲେ ହବନି, ଗୋଟେ ମୋର ମୁଁ ଯାହା କରିବି ସେ ଗୋଟେ କାମ, ଆଉ ଗୋଟେ କାମ ନାହିଁ, ନାଇଁ ନାଇଁ ସବୁଆଡ଼େ ବୁଦ୍ଧିଟାକୁ ବହୁତ ବହୁତ ଶାଖା ବହୁତ ଡିଜାୟାର ହବନି। ବୁଦ୍ଧିଟା ଭକ୍ତିରେ ବହୁ ବିଭାଜନ, ଏ ଭକ୍ତି ସେବାରେ ଗୋଟିଏ ଗୋଟିଏ ଜିନିଷ ଆମେ କରୁଛୁ, ଆଉ ଗୋଟିଏ ଜିନିଷ ଭୁଲି ଯାଉଛି, କାରଣ କୃଷ୍ଣଙ୍କର ଯେଉଁ ସେବା, କୃଷ୍ଣ ଯେହେତୁ ଭଗବାନ ପୂର୍ଣ୍ଣ ଐଶ୍ୱର୍ଯ୍ୟବାନ ପୂର୍ଣ୍ଣ ଉପଭୋଗକାରୀ, ତାଙ୍କର ଉପଭୋଗ ପାଇଁ ସବୁ ଜିନିଷ ଆବଶ୍ୟକ ରହିଛି, ବହୁତ ଯାହା କୁହାଯାଏ ସୌନ୍ଦର୍ଯ୍ୟପୂର୍ଣ୍ଣ ଅତ୍ୟନ୍ତ ମୂଲ୍ୟବାନ, ଆଉ ଯତ୍ନର ସହିତ ସବୁ ଜିନିଷକୁ ଭଗବାନଙ୍କୁ ଦେବାକୁ ପଡିବ। ଯେମିତି ଘର ଦେଖିଥିବ, ଘରେ ସବୁ ପୁରୁଣା କାଳରେ, ଆଜିକାଲି ତ ମୁଁ ଜାଣିନି କ'ଣ ହଉଛି, ପୁରୁଣା କାଳରେ ଯୋଉ ବସିବା ପାଇଁ ପୁରୁଣା କାଳରେ ଖାଇବାକୁ ଦେବେ, ଆଗେ କ'ଣ କରିବେ, ଆଗେ ଆସନ କି ପିଢା ଗୋଟେ ଦେବେ, ତାପରେ ପାଣି ଗ୍ଲାସଟା ଦେବେ, ତାପରେ ଆଣି ଖାଇବାକୁ ଦେବେ, ଯଦି ସିଏ ଆସନଟା ଦେଇ ଦେଇକି ଖାଇବାକୁ ଦେଇ ଦେଇଛନ୍ତି, ପାଣି ଗ୍ଲାସ୍ଟା ଭୁଲି ଯାଇଛନ୍ତି, ସାଙ୍ଗେ ସାଙ୍ଗେ ଡକରା ଆସିବ। ତ ଯତ୍ନ, ଗୋଟେ ଲୋକଟାକୁ ଖାଇବାକୁ ଦିଆଯାଉଛି, ତାକୁ କେତେ ଯତ୍ନ କରାଯାଉଛି, ସେଠି ପିଢ଼ାଟା ପକା ହବ କି ଆସନଟା ପକା ହବ, ପାଣି ଗ୍ଲାସ୍ ଦିଆଯିବ, ପାଣି ପିଇବା ପାଇଁ ପାଣି ଗ୍ଲାସ୍ ଦିଆଯିବ, ଧୋଇବା ପାଇଁ ହାତରେ ପାଣି ସବୁ ପିତ୍ତଳ ଲୋଟା ସବୁ ଗୋଡ଼ ସବୁ ଥିବ ନା ଲୋଟା ଥିବ, ସେଠି ରଖା ହେଇଥିବ ହାତ ଧୋଇବା ପାଇଁ। ଗୋଟେ ମଣିଷଟାକୁ, ଗୋଟେ ଘରର ମୁରବୀଟାକୁ, ଗୋଟେ ଶାଶୁ ଶ୍ୱଶୁରକୁ ଏମିତି ଟ୍ରିଟମେଣ୍ଟ କରାହଉଛି, ଆଉ ଭଗବାନ କାମଟା ଗୋଟେ ଖାମଖି ହେଲେ କେମିତିକା? ଏଠି ଗୋଟେ ମନ ରହିଥିବ, ଆଉ ଗୋଟେ ମନ ରହିବନି, ନାଇଁ ମନ ରହିବନି କିଛି ଗୋଟେ ନାହିଁ ଭଗବାନ କାର୍ଯ୍ୟରେ, ମନର ଗୋଟେ ରହିବନି, ମନ କେମିତି ରହିବନି ଭଗବାନ କାର୍ଯ୍ୟରେ? ସବୁ ଜିନିଷ ମନ ରହିବ, କୋଣଟା ଭୁଲ ହବନି। ଆମର କିଛି ଗୋଟେ ଭୁଲ ରହୁଛି ମାନେ ଆମ ମନଟା ଅଲଗା ଆଡ଼େ ଅଛି, କିଛି କୌଣସି ଜିନିଷ ତ୍ରୁଟି ହବନି। କେତେଟା ଯଶୋଦା ମାତା କୃଷ୍ଣଙ୍କର ସେବା କରୁଛନ୍ତି, କୃଷ୍ଣଙ୍କୁ ସ୍ତନ୍ୟପାନ କରୁଛନ୍ତି, ଦଧି ମନ୍ଥନ କରୁଛନ୍ତି, କିନ୍ତୁ ଲକ୍ଷ୍ୟ ରଖିଛନ୍ତି କ୍ଷୀର, କ୍ଷୀରର କ୍ଷୀର ଆବର୍ତ୍ତନ, କ୍ଷୀର ଆଉଟା ହଉଛି ନା, ବସିଛି ନା ସେଠି କ୍ଷୀର ଆଉଟା ହଉଛି, ସେ ଦେଖୁଛନ୍ତି। ଗୋଟେ ଗୋଟେ କାମ କଲେ କେମିତି ହବ? ଗୋଟେ କାର୍ଯ୍ୟ କଲେ ହବନି, ବହୁତ ସବୁ ପ୍ରକାର ବୁଦ୍ଧିଟାକୁ ବହୁତ ସବୁଆଡ଼େ ଖସି, କୃଷ୍ଣ ସୁଖ ପାଇଁ, କୃଷ୍ଣଙ୍କ ସୁଖ ପାଇଁ ବହୁତ ପ୍ରଚେଷ୍ଟାର ଆବଶ୍ୟକ ରହିଛି। ତେଣୁ ଏହି ସମୟରେ କୃଷ୍ଣ ଯଶୋଦା ମାତା ଦେଖିଲେ, କାରଣ କୃଷ୍ଣ ସ୍ତନ୍ୟ ଏଭଳି ଭାବରେ ଚତୁରତାର ସହିତ ପାନ କରୁଛନ୍ତି, ପୁରା ଯେଭଳି ବହୁତ କ୍ଷୁଧିତ, ତାଙ୍କୁ ବହୁତ ଭୋକ ଲାଗୁଛି। ଆଉ ଯଶୋଦା ଯେତେବେଳେ ଦେଖୁଛନ୍ତି ଯେ କୃଷ୍ଣ ଏଭଳି ସ୍ତନ୍ୟପାନ କରୁଛନ୍ତି, ସେ ଆଉ ଆନନ୍ଦିତ ହେଉଛନ୍ତି, ସେ ତାଙ୍କ ମନ ବି ଆନନ୍ଦିତ ହେଉଛି, କାରଣ ଏତେ ଭୋକିଲା ମୋର ପୁଅ ଅଛି, ସେ ଭୋଜ ମାଆର କାଲି ଶୁଣୁଥିଲେ ନା, ମାଆର ହେଉଛି ଦୁଇଟା ଜିନିଷ, ପୁଅ ଖାଇବାର ଅଛି, ଠିକ ସେ ଖାଇବାର ଅଛି, ମଳତ୍ୟାଗ କରିବାର ଅଛି, ତାର ଦେହ ସୁସ୍ଥ, ଭୋଜନଟା ସେ ଠିକ ସେ କଲେ, ଭୋଜନ ଯେଉଁ ପିଲା ଖାଏନି ମା ବହୁତ ବିରକ୍ତ ହୁଏ, ତାର ଏଟା ସ୍ନେହ, ଛୁଆଟା ଖାଉନି ପତଳା ହେଇଯିବ, ଏଟା ହେଇଯିବ ତାହା ହେଇଯିବ, ଛୁଆ ଯେତିକି କଷ୍ଟ ପାଏ ନା ମାର ସେତିକି କଷ୍ଟ। ଆଜିକାଲି ତ ସବୁ ସେ ଜିନିଷ ନାହିଁ, ଆଜିକାଲି ତ ଏଗୁଡ଼ା କ'ଣ, ଏଗୁଡ଼ା ସବୁ ପାଉଡର ଫାଉଡର ହଲେ ସେ କ'ଣ ଗୋଟେ ମିଳିଲାଣି, ତାକୁ ଜବରଦସ୍ତି ତାକୁ ଏମିତି ଦେବେ ସେ ଖାଇବା ପାଇଁ, ସେ ଖାଇବ ହିଁ ଖାଇବ, ତାକୁ ଏମିତି ପ୍ରକାର ଜିନିଷ ସବୁ ଆସିଲାଣି। ପୂର୍ବକାଳରେ ସେମିତି ନଥିଲା, ପୂର୍ବକାଳରେ କ'ଣ ଦେଉଥିଲେ? ଚୁଡ଼ା, ଚୁଡ଼ାକୁ ଗୁଣ୍ଡ କରିକି ତାକୁ କ୍ଷୀରର ଇଏ କରିକି ତାକୁ ଟେଲା ଟେଲା କରିକି ଦେବେ, ନହେଲେ ଟିକିଏ ବଢ଼ିଗଲେ ଭାତ ଆଳୁ ଏଟାକୁ ଚକଡ଼ିକି ଦେବେ, ସେଥିରେ ତ କିଛି ଟେଷ୍ଟ ନଥିବ ନା, ତାକୁ ଛୁଆକୁ କ'ଣ, ତ ଛୋଟ ଛୁଆଟା ନା, ସେ କ୍ଷୀର ଖାଉଛି, କ୍ଷୀରଟା କେତେ ଟେଷ୍ଟ, ସେ କ୍ଷୀରଟା ଛାଡ଼ିଛି, ତାକୁ ଏଇଟା ଜିନିଷ ଦିଆହେବ, ତାକୁ କ'ଣ ଲାଗିବ? ତାକୁ ତାକୁ ତାର ତାକୁ ସ୍ନେହ ଦେଇକି ତାକୁ ଭୋଜନ କରିବାକୁ ପଡ଼େ। ମାର ଭୋଜନରେ ଶିଶୁର ଯେତେ ଆନନ୍ଦ ନଥାଏ, ମାର ବିଷୟ ଯଦି ସେ ଭୋଜନ କରିଦେଲା ଠିକ ସେ, ଯଶୋଦା ଯେଭଳି ସ୍ତନ୍ୟ ଦାନ କରୁଛନ୍ତି, କୃଷ୍ଣ ଯେଭଳି ସ୍ତନ୍ୟ ପାନ କରୁଛନ୍ତି, ଯୋଗମାୟା ଦେଖିଲେ ଏଇ ଅନାଦିକାଳ ପର୍ଯ୍ୟନ୍ତ ଚାଲିବ ବି ବନ୍ଦ ହବନି। ଯଶୋଦାଙ୍କର ଅତୃପ୍ତି ନାହିଁ କି କୃଷ୍ଣଙ୍କର ଅତୃପ୍ତି ନାହିଁ, ତା ସାଧାରଣ ମା ନୁହନ୍ତି ସେ, ଜଣେ ସାଧାରଣ ମା ଆଉ ଯଶୋଦାଙ୍କ ଭିତରେ ଏଇ ପଶୁମାନେ ଚୁପଚାପ ଖଟଖଟ ଖଟ କରୁଛ, ଜଣେ ସାଧାରଣ ମା ଆଉ ଯଶୋଦାଙ୍କ ଭିତରେ ଏତିକି ହଉଛି ପାର୍ଥକ୍ୟ। ଜଣେ ସାଧାରଣ ମା କେବଳ ଶିଶୁ ତାର ସନ୍ତାନ ଦୁଗ୍ଧ ପାନ କଲା ପର୍ଯ୍ୟନ୍ତ ତାଙ୍କ ସ୍ତନରେ ଦୁଗ୍ଧ ଖେଳିତ ହବ, ଗୋଟେ ଜଡ଼ସର ନା, କୌଣସି କୌଣସି ମାଙ୍କର ସନ୍ତାନ ସନ୍ତତି ହେଇଗଲା ପରେ ବି ତାଙ୍କର ପିଲାକୁ ପିଲା ପାଇଁ ସଫିସିଏଣ୍ଟ ସେ ତାଙ୍କୁ ସ୍ତନ୍ୟପାନ କରେଇ ପାରନ୍ତି ନା, ସେଥିପାଇଁ ଯୋଉ ସବୁ ଗାଈ କ୍ଷୀରକୁ ସବୁ ପିଆନ୍ତି ମା ମାନେ ଭୋଜନ କଲାବେଳେ, ସେଥିପାଇଁ ତାଙ୍କର ଯେତେବେଳେ ସନ୍ତାନ ଦେଇ ସାରେ ସେଥିପାଇଁ ତାଙ୍କୁ ଭୋଜନ କରାଯାଏ, କେଉଁ କେଉଁ ଭୋଜନ ଖାଇଲେ ତାଙ୍କର ସନ୍ତାନକୁ ସେ ଉପଯୁକ୍ତ ସ୍ତନ୍ୟପାନ କରେଇ ପାରିବେ। ତାଙ୍କର ଶରୀରଟା ନା, କିନ୍ତୁ ଭଗବତ ପାର୍ଶ୍ୱତ ସ୍ଥାନ ନାହିଁ, ଯେତେବେଳେ ଦେବକୀ ସ୍ତନ୍ୟପାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ, ଶିଶୁବେଳେ ତ ଦେଇପାରୁନାହାନ୍ତି, ଶିଶୁବେଳେ କାହା କତୁରୁ ପାଇଛନ୍ତି? କୃଷ୍ଣ ଯଶୋଦାଙ୍କ ପାଖରୁ। ଦେବକୀ ଯେତେବେଳେ ଇଚ୍ଛା କରୁଛନ୍ତି ଦ୍ୱାରକାରେ କୃଷ୍ଣଙ୍କୁ ସ୍ତନ୍ୟପାନ କରିବା ପାଇଁ, ସେତେବେଳେ ବୟସ କେତେ? କୃଷ୍ଣଙ୍କର ବୟସ 125 ବର୍ଷ, 120-122 ବର୍ଷ ହେଲାଣି, 120-122 ପୁଅର ବୟସ 120 ବର୍ଷ ବେଳେ ଯଶୋଦାଙ୍କର ବୟସ ସେତେବେଳେ କେତେ ହେଇଥିବ? ଆହୁରି ଯଶୋଦା ଆହୁରି ବୟସ ଛାଡ଼ ଦିଅନ୍ତୁ, 120 ବର୍ଷର ପୁଅକୁ ସେ ସ୍ତନ୍ୟପାନଙ୍କର ହେଲେ ନା, ପୁତ୍ରମାନଙ୍କର ତାଙ୍କର ଯେଉଁ ପୁତ୍ରମାନଙ୍କୁ କଂସ ମାରିଥିଲେ କମସେ କମ 100 ବର୍ଷ ତଳେ, ସେମାନେ ଯେତେବେଳେ ଆସିଲେ ତାଙ୍କୁ ଯେତେବେଳେ କୃଷ୍ଣ ଧରିକି ଆସିଲେ ତାଙ୍କୁ ଦେଖିଲା ମାତ୍ର ବାତ୍ସଲ୍ୟରେ ସ୍ତନର ଦୁଗ୍ଧ କ୍ଷରଣ ହେଲା। ଏଇଟା କ'ଣ ଜଗତର, ସେଥିପାଇଁ ଜଣେ କହିବ କେମିତି ଏଇଟା ଅନାଦିକାଳ ପର୍ଯ୍ୟନ୍ତ ଚାଲିବ ନା, କେମିତି ଲାଗିପାରିବନି ସ୍ପିରିଚୁଆଲ ଜିନିଷରେ, କୌଣସି ଆଧ୍ୟାତ୍ମିକ ଜିନିଷରେ ବୁଦ୍ଧି ଖର୍ଚ୍ଚ କରିହବନି, ସେଇଟା କେବଳ ଗ୍ରହଣ କରିହବ ଆଉ କିଛି ନୁହେଁ, କାରଣ ଆମେ ସେ ଷ୍ଟେଜ୍କୁ ଯାଇନି। କେମିତି ଗୋଟେ ବୈଜ୍ଞାନିକ ସେ କରିଛି, ଆମେ ଏବେ ଶୁଣୁଛୁ ନା ରକେଟ୍ କରୁଛନ୍ତି, ସେ ଆଟମ୍ ବମ୍ କରୁଛନ୍ତି, କେମିତି ତୁମେ ଆମେ କେହି ବୁଝିପାରିବ, ଆମେ କହିଲେ ଗ୍ରହଣ କରୁଛେ ନା, ସାଇଣ୍ଟିଷ୍ଟ କରିଦେଇଛି, ଆମେ କହିଲେ ବିଶ୍ୱାସ କରୁଛେ, ବାସ ସାଇଣ୍ଟିଷ୍ଟ ସେ ବୁଝିବ। ଗୋଟେ ଡକ୍ଟର କହିବ ମୁଁ ବୁଝିବି ନା, ତୁମେ ବୁଝିପାରିବେନି। ଗୋଟେ ଇଞ୍ଜିନିୟର କହିବ ତୁମେ ବୁଝି, ତୁମର ବ୍ରେନ୍ ନାହିଁ ସେଇଟା, ଯେଉଁ ଆଟମ୍ ବମ୍ ରଖାହେଇଛି, ସବୁ ଯେଉଁ କ'ଣ ରାଫେଲ ଆସୁଛି, କ'ଣ ସବୁ ଯେଉଁ ଜିନିଷ ଆସୁଛି, କେମିତି ତିଆରି କରାଯାଇଛି, କ'ଣ କରାଯାଇଛି, ତାକୁ କ'ଣ, ତାକୁ କିଏ 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 କରିପାରିବ। ଆମର ବୁଦ୍ଧି ସବୁ ସୀମିତ, ବୁଦ୍ଧି ଜ୍ଞାନ ଏସବୁ ସୀମିତ ଅବସ୍ଥାରେ ଅଛି। ଭୌତିକ ଜିନିଷକୁ ବୁଝିବା ପାଇଁ ଆମର ପ୍ରଚୁର ଆମର ସଫିସିଏଣ୍ଟ ଜ୍ଞାନ ନାହିଁ। ଆଧ୍ୟାତ୍ମିକ ଜିନିଷକୁ କ'ଣ ବୁଝିବା, ଆଧ୍ୟାତ୍ମିକ ଜିନିଷ କେବଳ ଗ୍ରହଣର ବସ୍ତୁ, ସରଳ ଚେତନାରେ ଥିଲା ପର୍ଯ୍ୟନ୍ତ ଆତ୍ମାନୁଭୂତି ଜାଗ୍ରତ ନହେଲା ପର୍ଯ୍ୟନ୍ତ କିଛି ବୁଝିବନି, କେବଳ ଗ୍ରହଣ କରିବାକୁ ପଡ଼ିବ। ତେଣୁ ଯୋଗମାୟାକୁ ଲୀଳା କରୁଛନ୍ତି, କାରଣ କୃଷ୍ଣଙ୍କ ଇଚ୍ଛା ହିସାବରେ, ଭଗବାନଙ୍କର ଏକ ଶକ୍ତି ରହିଛି, ତା ନାଁ ହେଉଛି ଇଚ୍ଛା ଶକ୍ତି। ଇଚ୍ଛା ଶକ୍ତି, ଲୀଳା ଶକ୍ତି, କ୍ରିୟା ଶକ୍ତି, ସବୁ ଶକ୍ତି ରହିଛି, କୃପା ଶକ୍ତି, ସଂହାରିକା ଶକ୍ତି, ସବୁ ଶକ୍ତି ରହିଛି। କୃଷ୍ଣଙ୍କର ଇଚ୍ଛା କ'ଣ ଯୋଗମାୟା ଜାଣିପାରନ୍ତି, ତାଙ୍କ ଇଚ୍ଛା ଶକ୍ତିରେ ସଂକଳ୍ପ କରିବେ, ଆଜି ମୁଁ ଚାହୁଁଛି ଏଇ ଲୀଳାଟା ହବ, ଦାମବନ୍ଧନ ଲୀଳା ହବ, ଏଟା କୃଷ୍ଣ ଇଚ୍ଛା କରେ। ଇଚ୍ଛା କଲା ପରେ ଯୋଗମାୟା କ'ଣ କରେ, ସବୁ ବ୍ୟବସ୍ଥା କରେ। କୃଷ୍ଣଙ୍କର ଇଚ୍ଛା ପ୍ରଥମେ, ଜୀବର ଇଚ୍ଛା କଲେ ଆମେ ଇଚ୍ଛା କଲେ କ'ଣ କରିବାକୁ ପଡ଼ିବ, ତୁମେ ଇଚ୍ଛା କଲେ ତୁମେ ନିଜକୁ କରିବାକୁ ପଡ଼ିବ। ତୁମେ ଇଚ୍ଛା କରିବ ବର୍ତ୍ତମାନ ମୁଁ ଇଚ୍ଛା କରିବି ଭୁବନେଶ୍ୱର ଯିବି, ତୁମେ କିଏ ନେଇଯିବ, ହଁ ନା ନବୀନ ବାବୁ ପଠେଇବ ତୁମେ ନାଇକି କାର, ତୁମେ ଇଚ୍ଛା କଲ ମାନେ କ'ଣ, ତୁମେ ବ୍ୟବସ୍ଥା କରିବ କେଉଁ କାର୍ଡ଼ରେ ଯିବି, କ'ଣ କରିବି, କେଉଁଠି ଖାଇବି, ସେଟା ତୁମେ ତୁମେ ଇଚ୍ଛା କରିବ ମାନେ ତୁମେ ଖଟିବାକୁ ପଡ଼ିବ। ଭଗବାନ ଇଚ୍ଛା କଲେ ତୁମକୁ କିଛି କରିବାକୁ ପଡ଼େ ନା, ସବୁ ଯୋଗମାୟା କରି ତାଙ୍କର ଶକ୍ତି ସବୁ କରିବେ। ଯେମିତି ନବୀନ ଇଚ୍ଛା କରିବ ବର୍ତ୍ତମାନ, କି ମୋଦି ଇଚ୍ଛା କରିବେ ମୁଁ ଯିବି ବର୍ତ୍ତମାନ ଗୋଟେ ଟୁର୍ରେ, ସେ କହିଲେ ଇଚ୍ଛା କଲା ମାତ୍ରେ ତାର ସେକ୍ରେଟାରୀ ଅଛନ୍ତି, ତାର ସବୁ ଜିନିଷ ବ୍ୟବସ୍ଥା ହେଇଛି। ଗୋଟେ ମଣିଷର ଇଚ୍ଛାରେ କିଛି ପାୱାର ଯାହାର ରହିଛି, ତାର ଗୋଟେ ଇଚ୍ଛା କଲା ମାତ୍ରେ ତାର କିଛି ଲୋକ ଅଛନ୍ତି, ଭଗବାନଙ୍କୁ କିଛି କରିବାକୁ ପଡ଼େ ନା। ସେଥିପାଇଁ ଭଗବାନ, ଆମେ ମଣିଷ କାହିଁକି ନା, ସବୁ କଲା ପରେ ମରିବା, ସେଥିପାଇଁ ଆମେ ମଣିଷ, ସବୁ କରିଲା ପରେ ବି ଆମେ ବଞ୍ଚିବାନି, ସେଥିପାଇଁ ଆମେ ମଣିଷ। ଆଉ ଭଗବାନ କ'ଣ, ତାଙ୍କୁ କିଛି କରିବାକୁ ପଡ଼ିବନି, ସେଥିପାଇଁ ସେ ଭଗବାନ, ତାଙ୍କ ଇଚ୍ଛାରେ ସବୁ ଚାଲିବ, କେବଳ ଇଚ୍ଛା। ଯୋଗମାୟା ଜାଣିପାରନ୍ତି ସେ ଲୀଳା କରିବା ପାଇଁ। ଆଚ୍ଛା ଜଣେ ପ୍ରଶ୍ନ କରିବ, ତୁମେ ଦେଖ ଯେଉଁମାନେ କ୍ଷୀର ଆଉଟୁଛନ୍ତି, ଯେଉଁମାନେ ପ୍ରତିଦିନ କ୍ଷୀର ବସାନ୍ତି, ସେମାନେ କେବେ ବି କ୍ଷୀର ଉତରିବେନି ତାଙ୍କର, କାହିଁ ଉତରିବେନି, ସେ ଜାଣିଛନ୍ତି 2 ଖଣ୍ଡ ଘଷି ପକେଇଲେ ଏତିକି ସମୟ ପରେ କ୍ଷୀର ତାର ହେଇଯିବ। ମା ମାନେ ଘରେ ବସି ଜଗି ବସନ୍ତିନି କି, ମୁଁ ସବୁ ଦେଖିଛି, ସେମାନେ 2 ଖଣ୍ଡ ଘଷିକି ସେ ଏମିତି କାଇଦା ଜାଣିଛନ୍ତି, ଏତିକି ଏତିକି ନିଆ ଅଛି, ଆଚ୍ଛା 2 ଖଣ୍ଡ ଘଷି ପକେଇଦେବେ ପଳେଇଯିବେ, ସେ ଗୋବର ଘଷି ପାରିବେ, ପିଲା ଇଏ କରିବେ, ସେ କ୍ଷୀର ତାର ଠିକ ହେଇକି ରହିଥିବ। ଆଗରୁ ସବୁ ଏମିତି ବଢା କୁହନ୍ତି ନା, କ'ଣ ବଢାରେ ବସେ ମାଟିରେ, ସେ ହାଣ୍ଡିରେ ସେ ବସିଥିବ, ସେ ବସି ପୁରା ଲାଲ ରାବିଡ଼ି ଭଳିଆ ହେଇଯାଇଥିବ, ସେ ଜାଣିଛନ୍ତି କେତେଟା ଘଷି ପକେଇବାକୁ ପଡ଼ିବ। ଆଗରୁ ଘଷିରେ କାଠରେ ଏଟା ହବନି, କାଠରେ ତ ଘଷିରେ ସେ ପକେଇ ଦେଇ ଚାଲିବ, ସେ କୁହୁଳି 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 ଅଳ୍ପ କ୍ଷୀର, ସେ ଜାଣିଛନ୍ତି କ୍ଷୀର କେବେ ଉତରିବନି। ଆଚ୍ଛା ଆଜି କେମିତି କ୍ଷୀର ଉତରିଗଲା, ଯଶୋଦା କ'ଣ ଜାଣିନଥିଲେ କି, କ'ଣ ଦଧି ମନ୍ଥନ ଯିଏ କରୁଛି, ଯିଏ ଅଲଗା କାର୍ଯ୍ୟ କରୁଛି, ସେ କ'ଣ ଜାଣିନାହାନ୍ତି କି କ୍ଷୀର ଉତରି ପଡ଼ିବ ବୋଲି, ସେ ଜାଣିଛନ୍ତି ନା, ଯିଏ କ୍ଷୀର ବସାଉଛନ୍ତି ସେ ଜାଣିଛନ୍ତି, ଯଶୋଦା ମାତା ଯିଏ ଏବେ କରୁଛନ୍ତି ତାଙ୍କର ଅଭ୍ୟାସ ରହିଛି ସେବା ପ୍ରତି, ଯେଉଁ ଭଗବାନଙ୍କର ଯେଉଁ ସେବା କରାଯାଏ, ଏଇଟା ଗୋଟେ ଟ୍ରେନିଂ, ଏଇଟା ଗୋଟେ ସ୍ୱାଭାବିକ ଟ୍ରେନିଂ, ଗୋଟେ କ'ଣ ଯାହାର ଇଚ୍ଛା ଅଛି ସେ ଶିଖିପାରିବ, ସେ ବୁଦ୍ଧିଟା ଭଗବାନ ଦେବେ, ଭଗବାନଙ୍କୁ ବିଶେଷ କରି ଭଗବାନଙ୍କର ସେବାରେ। ଅଳସୁଆ ହେଲା ମାନେ ତୁମେ ସବୁଆଡ଼େ ମରିବ, ସାଧୁ ଜୀବନ ବି ହଇରାଣ ହବ, ଗୃହୀ ଜୀବନ ବି ହଇରାଣ, ଯିଏ ରୋଷେଇ ଶିଖିନି ସେ ବିବାହ ହେଲା, ମନେକର ସ୍ତ୍ରୀ ଆଗେ ଏକ୍ସପର୍ଟ କରିଗଲା, ପୁଅ ତା ଚାକିରି କରି ପଳେଇଲା, ତାପରେ କ'ଣ କରିବ, ଭାବିଲେ କ'ଣ କରିବ,
ଚୁଡ଼ା କଞ୍ଚା ଖାଇ କଦଳୀ ଖାଇବ ଆଉ କ'ଣ କରିବ, ଗୋଟେ ବେଳେ ଚୁଡ଼ା କଦଳୀ ଖାଇବ ଆଉ, ଆଉ ଗୋଟେ ବେଳେ ଠେଲି ପେଲିକି ରୋଷେଇ କରିକି ସେ ବାସନ କୁଆଡ଼େ ପଡ଼ିଥିବ, ସେ ହାଣ୍ଡି କୁଆଡ଼େ ପଡ଼ିଥିବ, ସେ ଷ୍ଟୋଭ୍ ପୋଛାଇ ନଥିବ, କାଇଁ ରୋଷେଇ ଶିଖିନ? ଜୀବନରେ ସବୁ ଜିନିଷ ଜାଣିବାକୁ ପଡ଼ିବ। ବାହାର ଦୁନିଆରେ ତୁମେ ଚଳିଯିବ, ବାହାର ଦୁନିଆରେ କିଛି ନା ହୋଟେଲ ଯାଇ ଖାଇଦେବ କି ତୁମର କି ବନ୍ଧୁବାନ୍ଧବ। ଭକ୍ତ ଜୀବନରେ କ'ଣ କରିବାକୁ ପଡ଼ିବ? ଭକ୍ତ ଜୀବନ ତ ଏଇଟା ନିହାତି ସବୁ ଆବଶ୍ୟକ, ଆଉ ବିଶେଷ କରି ଭଗବାନଙ୍କର ସେବା ପାଇଁ, ଭଗବାନଙ୍କର ସେବା ପାଇଁ ଏଗୁଡ଼ା ସବୁ ନିହାତି ଆବଶ୍ୟକ। ସେ ବୁଦ୍ଧି ଭଗବାନ ଦିଅନ୍ତି, ଯଶୋଦା ଜାଣିଛନ୍ତି କେତେ, ତାପରେ ଦୁଗ୍ଧଟାକୁ ଆବର୍ତ୍ତନ କରିବାକୁ ପଡ଼େ। କିନ୍ତୁ ଆଜି ଦୁଗ୍ଧ କାହିଁକି ଉତରିଲା? ସେଠି କୃଷ୍ଣ ଲୀଳା କରିବେ ନା, ତ ସେଠି ସମସ୍ତଙ୍କର ଶକ୍ତି ରହିଛି, ସେଠି ସବୁ ଚିନ୍ମୟ। ଯୋଉ ଭାଷ୍ୟକାର ମାନେ ଟୀକାକାର ମାନେ ସବୁ ଏମିତି ଲେଖିଛନ୍ତି, କାରଣ ସେଠି ସବୁ ପରମାତ୍ମାଙ୍କର ବୈଭବ। ଦୁଗ୍ଧ ପଳେଇ ଆସୁଛନ୍ତି, କାରଣ ଦୁଗ୍ଧ ନ ଆସିଲେ, ଉତ୍ତରିକି ନ ଆସିଲେ ଯଶୋଦା ମାତା ଛାଡ଼ିକି କୃଷ୍ଣଙ୍କୁ ଯାଇପାରିବେନି। ଆଉ କୃଷ୍ଣ ଚାହୁଁଛନ୍ତି ଆଜି କ'ଣ, ଚୋରିଟା କରିବେ, ମାଙ୍କୁ ଦେଖେଇଦେବେ। ମା ଯେଉଁଥିପାଇଁ ବ୍ୟସ୍ତ ହେଉଛନ୍ତି ଯେ ମୁଁ ଦଧି ମନ୍ଥନ କରିକି ମାଖନଟା ଦେଲେ କୃଷ୍ଣ ଆଉ ଚୋରି କରିବେ ନାହିଁ। କୃଷ୍ଣ କହିଲେ ମୁଁ ମା ସମ୍ମୁଖରେ ଆଜି ଚୋରି କରିକି ଦେଖେଇବି, କୃଷ୍ଣଙ୍କର ଇଚ୍ଛା। କାହିଁକି? ମା ଜାଣିବା ଦରକାର, ମା ଯୋଉ ବାହାର ବାହାର ଲୋକଙ୍କର କଥା ଶୁଣିକି ଏତେ ମାନେ ଦୁଃଖ ପାଉଛି, ସେ ଜାଣିଦେବା ଦରକାର। ହଁ ମୁଁ ଚୋରି କରୁଛି, ଆଉ ମୋର ଚୋରି କରିବାର ଶୈଳୀଟା କେମିତି ମୁଁ ଆଜି ଘରେ ଦେଖିବି? ଯଶୋଦା ଜାଣୁ, ମା ଜାଣନ୍ତୁ ଆଜି, ଏଣେ ଦାମ ବନ୍ଧନ ଲେଟ୍ଟା ବି ରହିଛି। ଯଶୋଦା ଯେଉଁଟା ବିଶ୍ୱାସ କରୁନଥିଲେ, ସେ ଆଜି ଜାଣିଦେଲେ ଯେ ମୋ ପୁଅ ଏତେ କେବେ ଚତୁର ହେଇନଥିବ। କାରଣ ଯଶୋଦାଙ୍କ ଆଗରେ ଗୋଟେ କୃଷ୍ଣ ଫେରିକି ଗୋଟେ ଅଲଗା ଆକ୍ସନ୍ କରନ୍ତି। ଛୁଆମାନେ ସବୁ ସେୟା ନା, ଛୁଆମାନେ ସବୁ ଖେଳିବାକୁ ଯିବେ, ତାକୁ ବାଡ଼େଇକି ତା କା ଚୁଟିକି ଟାଣିକି ତା ସାର୍ଟକୁ ଛିଡ଼େଇକି ମା କତରେ ଆସିକି ସାଧୁ ହେଇଯାଇଥିବେ। ଛୁଆମାନେ ଜାଣିନ କି, ଛୋଟବେଳେ କରିଥିଲ ନା ବୋଲି ଆଉ ମନରେ ନାହିଁ, ଆଉ 50 ବର୍ଷର କଥା ମନରେ ନାହିଁ ତୁମର? ସେ ଛୁଆମାନେ ସବୁ ଯୋଉ ସେ କାହାକୁ ମାରିକି ଆସିବେ, ପିଟିକି ଆସିବେ, ଆଜିକାଲି ଏସବୁ ସ୍ମୃତି ନାହିଁ। ଆଜି ବାଡ଼େଇ ଆସି କହିବେ ମା ମୁଁ ତ ମାରିକି ଆଇଲି, ବାପା ଟ୍ରେନିଂ ଦଉଛନ୍ତି ଛୁଆମାନେ ଏହା କରୁଛନ୍ତି। ପୂର୍ବକାଳ ସେମିତି ନାହିଁ, ପୂର୍ବକାଳରେ ସବୁ ଏମିତି ଥିଲେ, ସେ କାହାକୁ ବାଟା ପିଟା କରିକି ତାକୁ ଛୁଆଙ୍କ ସାଙ୍ଗରେ ଖେଳିବେ, ତାକୁ ମାରାମାରି କରି ତା ପେନ୍ସିଲ୍ ଭାଙ୍ଗି ଦେଇଥିବେ, ତାର ଗୋଟେ କିଛି କରିଦେଇକି ଆସି ଚୁପଚାପ ବସିଥିବେ ମା କତରେ। ମାଆକୁ ଜାଣିପାରିବେ, ମା କହିଲେ ମୋ ପୁଅ ଏମିତି କରିନଥିବେ। ଆରେ ତୋ ପୁଅ କରିଛି, ସେ ସ୍ତ୍ରୀ ଗୁଡାକ ବି ଝଗଡ଼ା ଝଡ଼ା ଲାଗିଥିବେ ତୋ ଛୁଆ ଏମିତି କରୁଛି ବୋଲି। ନା ନା ମୋ ଛୁଆ ଏମିତି କରିନଥିବେ, ଯାହା କିଏ ପିଲାମାନଙ୍କର ସବୁ ବହୁତ ଚତୁର। କୃଷ୍ଣ ଚୋରି କରନ୍ତି ବ୍ରଜରେ ସମସ୍ତେ ଜାଣନ୍ତି, ପ୍ରସିଦ୍ଧ ଚୋର, କିନ୍ତୁ ଯଶୋଦାଙ୍କର କେବେ ବିଶ୍ୱାସ ଆସେନି, କାରଣ ଯଶୋଦାଙ୍କ ପାଖରେ ଯୋଉ ରୋଲ୍ କରନ୍ତି ଯଶୋଦା କେବେ ବିଶ୍ୱାସ କରିପାରନ୍ତି ମୋ ପୁଅ ଏମିତି ବୋଲି। ତ ଆସିଲେ ପୁରା ଚୁପଚାପ ଠିଆ ହେବେ, ସାଧୁ ବେଳା ଠିଆ ହେବେ, ମାଙ୍କ କତରେ କଥାବାର୍ତ୍ତା କରିବେ, ଏତେ ମୋ ପୁଅ ଏତେ ଭଦ୍ର, ତାକୁ କେମିତି କହୁଛନ୍ତି କଥା, ମୁଁ ଏଟା କେବେ ବିଶ୍ୱାସ କରୁନି। କୃଷ୍ଣ କହିଲେ ନା ନା ମୁଁ ଏଟା କରୁଛି, ତୁମେ ଜାଣ ମା, ତୁମେ ଜାଣିବା ବି ଦରକାର, ମୁଁ ବୋକା ନୁହେଁ, ମୁଁ ଏଟା କରୁଛି, ତୁମେ ଆନନ୍ଦ ପାଇବା ଦରକାର ଏଥିରେ। କାରଣ ସଂସାରରେ ଯିଏ ଯାହା ଧନ ଚୋରି କରିନେ ସେ ଦୁଃଖୀ ହୁଏ, ଚୋରି ହେଇଗଲା, ଆଉ ମଣିଷ ମନକୁ ବୁଝିବା ନେଇକି ସେ କୁହେ ହଁ କ'ଣ କହିବ, ଚୋରି ହେଇଗଲା ପରେ କ'ଣ କହିବ, ଚୋରି ହେଇଗଲା ତୁମର ଆଉ 5000 ଚାଲିଗଲା, ତାପରେ କ'ଣ କହିବ? ହଁ ଏଇ ଗୋଟେ କଥା ମନକୁ ବୁଝିବ, ଯିବାର ଥିଲା ଧନ ଚାଲିଗଲା, ଆଉ ତ ବୁଝି ହବନି କିଛି ମନକୁ, ଭାରି ଦୁଃଖ ହବ, ଖାଇବା ପିଇବା ନାହିଁ, ସେ କିଛି ନାହିଁ, ସେ ମୁଣ୍ଡ ପୁରା ପାଗଳା ହଉଥିବ, ଯିବା ଧନ ଗଲା, ଯାହା ଭଗବାନ ଇଚ୍ଛା ଆଉ କରିବା କ'ଣ, ଏତିକି କହିକି ମନଟାକୁ ବୁଝିବ ନା, ଆଉ ଆଉ କୋଉଥିରେ ବୁଝିପାରିବ, ଆଉ କୋଉଥିରେ ବୁଝିପାରିବ, ଧନ ଚାଲିଗଲେ ନା, ଯେମିତି ଗୋଟେ ତା ଲୋକ ତା ମନଟାକୁ ବୁଝାଉଛି ମୁଁ କେଉଁ କଥାରେ ଟିକେ ପଳେଇ ଆଇଲି। ହଁ ଚୋରି କଲେ, ଚୋରି କଲେ ସମସ୍ତେ ଦୁଃଖ ପାଆନ୍ତି ବ୍ରଜରେ, କେହି କୃଷ୍ଣଙ୍କ କୃଷ୍ଣ ଯୋଉ ଚୋରି କରିଛନ୍ତି ବ୍ରଜରେ କେହି ଦୁଃଖ ପାଇନାହାନ୍ତି, ମୋର ଲସ୍ ହେଇଗଲା। ଚୋରି କଲା ପରେ ଯାହାର ଜିନିଷ ନଷ୍ଟ ହେଇଯାଏ, ଯିଏ ଚୋରି କରିନି ସେ ଆନନ୍ଦ ପାଏ, ଯାହାର ଚୋରି ହେଇଯାଏ ସେ ଦୁଃଖ, କିନ୍ତୁ ବ୍ରଜରେ ଇଏ ଥିଲା, ବୃନ୍ଦାବନରେ ଏମିତି ଗୁଡ଼ିଏ ଥିଲା ପରିବେଶ, କେହି କେବେ ହେଲେ ଦୁଃଖ କରନ୍ତିନି ଯେ କୃଷ୍ଣ ଆମର ଚୋରି କରି ନେଇଗଲେ, ନାମ ନଷ୍ଟ କରିଦେଲେ ବୋଲି, କି ନଷ୍ଟ କରିବା ପାଇଁ ଚାହାନ୍ତିନି, କାରଣ ସିଏ ସିଏ ଆସିକି ଯଶୋଦାଙ୍କ ମାଙ୍କ ପାଖରେ ବାରବାର ବାରବାର ଅଭିଯୋଗ କରିବାର କାରଣଟା ଅଲଗା। ଦୁଇଟା ଜିନିଷ, ଯଶୋଦାଙ୍କ ପାଖରେ କୃଷ୍ଣଙ୍କର ଝାଙ୍କି, କୃଷ୍ଣଙ୍କ ରୂପ ଅଲଗା, ଯଶୋଦାଙ୍କ ପାଖରେ ନନ୍ଦ ଭାବନାରେ କୃଷ୍ଣଙ୍କର ଯେଉଁ ଭାବନା, କୃଷ୍ଣଙ୍କର ଯେଉଁ ରୂପ, ସେ ବଡ଼ ସାଧୁ ରୂପ, ସେଇଟା ଅଲଗା। ଆଉ ବ୍ରଜକୁ ବାହାରିଲା ମାନେ ସଖାମାନଙ୍କ ସହିତ ସେ ରୂପଟା ଅଲଗା। ଆଉ ନନ୍ଦଭବନ ଆସିକି ଯଶୋଦାଙ୍କର ସ୍ନେହକୁ ଦେଖିବା, ଯଶୋଦାଙ୍କର ଭାବକୁ ଦେଖିବା, ଏଇଟା ବି ଗୋପୀମାନଙ୍କର ଭାଗ୍ୟରେ, ସବୁ ଗୋପୀମାନଙ୍କ ଭାଗ୍ୟରେ କେମିତି ହବ? ବଡ଼ ଘରକୁ ତୁମେ ପଶି ଆସିବ, କିଛି କାମ ଥିଲେ ଆସିବ ନା। ଆଉ ଯଶୋଦାଙ୍କୁ ଦର୍ଶନ କରିବା, ଯଶୋଦା କିଭଳି ପୁତ୍ର ଆବେଗରେ ରହୁଛନ୍ତି, ପୁତ୍ର ସହିତ କିଭଳି ବ୍ୟବହାର କରୁଛନ୍ତି, ଏଇଟାକୁ ଦେଖିବା ପାଇଁ ଗୋପୀମାନେ ଆସନ୍ତି। ଆସିବେ କେମିତି? ଗୋଟେ କିଛି ତ କିଛି ତ ଗୋଟେ କାରଣ ଦେଇକି ଆସିବେ ନା। ଏଇଟା ଗୋଟେ କାରଣ ଥିଲା, ଯଶୋଦାଙ୍କୁ ଦର୍ଶନ ହବ, ଯଶୋଦାଙ୍କ ଭାବକୁ ଦର୍ଶନ ହବ। ଆଉ ଦ୍ୱିତୀୟ ହେଲା, ତାଙ୍କର ଜିନିଷ ନଷ୍ଟ ହେଇଯାଉଛି ସେଇଟା ସେ କହିବେନି। ଗୋପୀମାନଙ୍କର ପୋଲିସ ପାଖରେ ଯଦି ଆମେ ଯାଇ କୁହନ୍ତି ମୋର ଟଙ୍କା ଚୋରି ହେଇଗଲା, ମୋ ବାଇକ୍ଟା ସାର୍ ଚୋରି ହେଇଗଲା, ପୋଲିସ ଅଫିସର କହିବ କ'ଣ କ'ଣ କହିବ? ସାର୍ ଚୋରି ହେଇଗଲା, ଚୋରି ହେଇଗଲା, ଚୋରିଟାକୁ ଟିକେ ସାଧୁ କରିଦିଅନ୍ତୁ। କି କହୁଛି? ହଁ ଯାହା କହୁ ନା, ଯାଇ କହିବ ସାର୍ ମୋର ଯାହା ଗଲା ଗଲା, ଟିକେ ଚୋରଟାକୁ ଟିକେ ଆଜ୍ଞା ମଣିଷ କରିଦିଅନ୍ତୁ। ପୋଲିସକୁ ଦେଇ ଯିବାର କାରଣଟା କ'ଣ? ମୋତେ ଟଙ୍କାଟା ମିଳିଯାଉ, ମୋତେ ଚୋର ପାଖରୁ ମୋ ବାଇକ୍ ନେଇଯାଇଛି, ମୋ ବାଇକ୍ଟା ମିଳିଯାଉ, ଆଉ ମୋତେ ପଇସା ଦେଇଦିଅନ୍ତୁ, ସେ ଲୋକ ମୋତେ ପଇସା ଦେଇଦେବୁ। ଚୋର ପାଖକୁ ଯିବାର, ପୋଲିସ ପାଖକୁ ଯିବାର କାରଣ ଏଇଆ। ପୋଲିସ ପାଖରେ ଆମେ କେବେ କମ୍ପ୍ଲେନ୍ କରୁନେ, କେହି ବି ଜଣେ ଯାଇକି ପୋଲିସ ପାଖରେ ଏ ଜିନିଷ କହୁନି, ସାର୍ ଟିକେ ସେ ଲୋକଟାକୁ ସେ ଚୋରି କରି ତାକୁ ଟିକେ ସାର୍ ଭଦ୍ର କରିଦିଅନ୍ତୁ, ଭଲ ମଣିଷ କରନ୍ତୁ। କି କରୁଛି ନା, ପୋଲିସ କେବେ ଚେଷ୍ଟା କରୁଛି ତାକୁ ତାକୁ ଭଦ୍ର ଭଲ ମଣିଷ କରିବା? ତାକୁ କ'ଣ କହିବ କିରେ, ତୁ କାହିଁ ଚୋରି କରୁଛୁ କିରେ, କାହିଁ ଚୋରି କରୁଛୁ? ସେ ଜାଣିଛି, ଆକୁ ଯେତେ କହିଲେ ବି ପାହାର ବାଡ଼ିକି ଆଉ କୋର୍ଟକୁ ପଠେଇଦେଲା ଗଲା, ସେଠି ସେ ପୁଣି ପୁଣି ମାଡ଼ ଖାଇକି ପୁଣି ତାର 4 ବର୍ଷ ଜେଲ୍ ରହିକି ପୁଣି ଯିବ, ପୁଣି ସେୟା କରିବ। କାରଣ ସେ ପୋଲିସ ଭଲ ଭାବରେ ଜାଣିଛି ଇଏ କେବେ ତା ସ୍ୱଭାବକୁ ଛାଡ଼ିପାରିବ ନା, ଆମେ ବି ତା ସ୍ୱଭାବ କେବେ ହେଲେ ବଦଳେଇ ପାରିବୁ ନା। ପୋଲିସ ପୁରା କନ୍ଭିନ୍ସ, ତେଣୁ ଗୁଳି ଲଗେଇକି ଗୋଡ଼ କ'ଣ ହେରା କହୁଛନ୍ତି, ଗୋଟେ ରାଉଣ୍ଡ ଦୁଇ ରାଉଣ୍ଡ ଗୁଳି ଲଗାଉନାହାନ୍ତି, ଗୁଳି ଲଗେଇ ତାଙ୍କ ଗୋଡ଼ରେ ବସିଥିବ, ଏନକାଉଣ୍ଟର କରୁଛନ୍ତି, କ'ଣ ତାଙ୍କର ବୃତ୍ତି ଛାଡ଼ିଯାଉଛି? କେବେ ଛାଡ଼ିବେନି, ପୋଲିସ ଜାଣିଛି ଇଏ ଅଭ୍ୟାସ ଛାଡ଼ିପାରିବେନି। ଆଉ ଆମକୁ ତ ଭଗବାନ ଜନ୍ମ ଦେଇଛି ସେଇ ନାଇକି, ଆମ ଡ୍ୟୁଟି ଦେଇଛି ସେଇ ନାଇକି, ଆଉ ତାଙ୍କୁ ଜଗିବା। ଆଉ ଯଶୋଦା ମାତାଙ୍କ ପାଖରେ ଆସିକି ଯେଉଁ କୁହନ୍ତି କିଏ, ଗୋପୀମାନେ ଯଶୋଦାଙ୍କ ନନ୍ଦଭବନ ଦର୍ଶନ ହବ, ଯଶୋଦାଙ୍କର ଭାବକୁ ଦର୍ଶନ କରିବେ, ଯଶୋଦା ପାଖରେ କୃଷ୍ଣଙ୍କୁ ଦର୍ଶନ କରିବେ, ଆଉ ଆମର ଜିନିଷ ନଷ୍ଟ ହେଇଛି ଏଇଟା କେବେ ତାଙ୍କର କେବେ କମ୍ପ୍ଲେନ୍ ନଥିଲା। କହିବେ ଆମର ଏମିତି କୃଷ୍ଣ ମାଖନ ଖାଉଛି, ମଟକା ଭାଙ୍ଗୁଛି, କିନ୍ତୁ ତୁମେ କୃଷ୍ଣଙ୍କୁ କ'ଣ କର, କୃଷ୍ଣ କେମିତି ଶାନ୍ତ ହବ, ଏତେ ଚଗଲା ହେଲେ କେମିତି ହବ, ସେ ବ୍ରଜର ରାଜା ହବ ନା। କୃଷ୍ଣଙ୍କ ରାଗ ଏଇଟା ଲାଗେ, କୃଷ୍ଣଙ୍କ କ୍ରୋଧଟା କାହିଁକି ଲାଗେ? ଚୋରି କରି ଖାଇବା କଥାଟା ବେଶୀ କୁହନ୍ତିନି, କୃଷ୍ଣ ଯୋଉ ପାଜି ହଉଛି, ବଦମାସ ହଉଛି, ଆମକୁ ଦାନ୍ତ ଦେଖଉଛି, ଏମିତି ହଇରାଣ କରୁଛି, ଏଇ ଯୋଉ ଜିନିଷ ଗୁଡା କୁହନ୍ତି। ଆଉ ଏମିତି ଏଇ ଭାବରେ ଚୋରି କରୁଛି, କୃଷ୍ଣ ମନେ କରନ୍ତି ଆରେ ମୋତେ ଅପମାନ କରୁଛି ମା ଆଗରେ। ଆଉ ଏଇଟା କହିବାର ତାତ୍ପର୍ଯ୍ୟ, କୃଷ୍ଣଙ୍କୁ ବିରକ୍ତି କରିବାର ତାତ୍ପର୍ଯ୍ୟ, କ୍ରୋଧ କରିବାର କୃଷ୍ଣ ତାତ୍ପର୍ଯ୍ୟ, କ୍ରୋଧ କୃଷ୍ଣ ଜିଦ କରିକି ପୁଣି ତାପର ଦିନ ଯିବେ ସେ ଘରୁ। ଗୋପୀମାନଙ୍କର କେବେ ଗୋପୀମାନେ ଧନ କଥା ଚିନ୍ତା କରି, ଧନ କଥା ଗୋପୀମାନେ ଚିନ୍ତା କରିଥାନ୍ତେ ତାହେଲେ ବ୍ରଜର ରହିନଥାନ୍ତେ, କୃଷ୍ଣ ତାଙ୍କର ଯେତିକି ନଷ୍ଟ କରିଛନ୍ତି ସେ କେବେ ବ୍ରଜର ରହିନଥାନ୍ତେ, ସେ ନନ୍ଦ ମହାରାଜଙ୍କୁ ହିଁ ପଳେଇଥାନ୍ତେ। ଗରିବ ଲୋକ ନା, ଅବଶ୍ୟ ବ୍ରଜରେ କୃଷ୍ଣ ସେ କେହି ଗରିବ ନୁହନ୍ତି, କିନ୍ତୁ ସେ କେବେ ରହିନଥାନ୍ତେ, ଏତେ କଷ୍ଟ ଦଧି ଦୁଗ୍ଧ ଆଣିଲା ପରେ ସେ ନଷ୍ଟ କରିବେ, ସେ ଜାଣିଥିଲେ ନାହିଁ ଆମ ଜୀବନଟା ହଉଛି କୃଷ୍ଣ, ଆମର ସମ୍ପତ୍ତି ହଉଛି କୃଷ୍ଣ। ତାଙ୍କର ଯିବାର ଥିଲେ ସେମାନେ ବହୁତ ବ୍ରଜ ଛାଡ଼ିକି ପଳେଇଥାନ୍ତେ। ନନ୍ଦ ମହାରାଜ ବଡ଼ ବଡ଼ କ'ଣ ଗୋଟେ କଥା ନାହିଁ, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ, ବଡ଼ ଲୋକ କିଏ ଉତ୍ତର ଦେବ? ନନ୍ଦ ମହାରାଜଙ୍କ ପୁଅ ଏ କାମ କରୁଛି ତ କିଏ କହିବ? ତାଙ୍କ ବ୍ରଜରେ ଯଦି ସେମାନେ ଏଇ ଚିନ୍ତା କରିଥାନ୍ତେ ଆମର ଜିନିଷ ସମ୍ପତ୍ତି କୃଷ୍ଣ ନଷ୍ଟ କରିଦେଉଛନ୍ତି, ସେମାନେ ପଳେଇଥାନ୍ତେ ବ୍ରଜ ଛାଡ଼ିକି, ନାହିଁ ଏଇଟା ତାଙ୍କର ଉଦ୍ଦେଶ୍ୟ ନଥିଲା। ତାଙ୍କର ଉଦ୍ଦେଶ୍ୟ ଥିଲା କୃଷ୍ଣଙ୍କୁ ଦର୍ଶନ କରିବା, ଆଉ କୃଷ୍ଣଙ୍କୁ ବିରକ୍ତି କରିବା ଦ୍ୱାରା, କୃଷ୍ଣଙ୍କର ଚରିତ୍ର ବିଷୟରେ କହିବା ଦ୍ୱାରା କୃଷ୍ଣ କ'ଣ କରିବେ, କ୍ରୋଧ କରିବେ, କ୍ରୋଧ କଲା ପରେ କ'ଣ କରିବେ, ପ୍ରତିଶୋଧ ପରାୟଣ ହେବେ, ଯିବେ ପୁଣି ତାର ବେଶୀ କ୍ଷତି କରିବେ। ଆଉ କୃଷ୍ଣଙ୍କର ଭଲ, କୃଷ୍ଣ କଲା ପୁଣି ଦର୍ଶନ ହବ, ତାକୁ ଗୋଡ଼ାଗୋଡ଼ି କରିବା, ତାକୁ ଘରେ କବାଟ ବନ୍ଦ କରିବା, ତାକୁ ମଜା ହବ, କୃଷ୍ଣ ସାର ନଷ୍ଟ କରୁଛି, ଭାଇ ଆମ ପାଇଁ ଧନଟା ବଡ଼। ଜୀବନରେ ଧନକୁ ଏତେ ମୂଲ୍ୟ ଦେଇଛି ମଣିଷ, ଭଗବାନଙ୍କ ପାଖରେ ବି ଧନଟାକୁ ସେ ବଡ଼ କରିଦେଉଛି। ଭଗବାନଙ୍କ ପାଖରେ ବି ଧନଟା ଆମର ବଡ଼, ପ୍ରଭୁଙ୍କ ପାଖରେ। ଆରେ କିଛି ନାହିଁ, ଭଗବାନ ପାଖରେ କିଛି, ଭଗବାନଙ୍କୁ କିଛି ଦରକାର ନାହିଁ। ସେଥିପାଇଁ ସେ କହିଦେଲେ ପତ୍ରମ ପୁଷ୍ପମ ଫଲମ ତୟ, ବାସ୍ ଆମର ଖାଲି ଦେହଟା ରହିବାର ଅଛି। ଭଗବାନ ପ୍ରେମରେ କିଛି ଯଦି ନାହିଁ, ଯଦି କିଛି ବି ନାହିଁ, ଖାଲି ଜଳ ଟିକେ ତୁଳସୀ ଟିକେ ଦେଇକି ତୁମେ ପାଣି ପିଇବ, ଠାକୁର ପାଣି ପିଇବେ, କଣ ଅସୁବିଧା ହେଉଛି? ଭଗବାନ ପ୍ରେମର ଭିକାରୀ, ସେ ଅନ୍ନ ଡାଲି ସବ୍ଜିର ଭିକାରୀ ନୁହନ୍ତି। ଭଗବାନଙ୍କୁ ଆମେ କିଛି ଦେଇପାରିବାନି ଯେ ଏଇ ଜିନିଷ ଭଗବାନ ଆମର, ଭଗବାନଙ୍କର, ଭଗବାନ ପ୍ରେମର ଭିକାରୀ। ଧନଟା ଆମ ପାଇଁ ବଡ଼, ଏ ଜଗତର ଧନର ମହିମା ଏତେ ପ୍ରଚୁର, ସଂସାରରେ ଯିଏ ଧନଦାନ କରୁଛି ତାକୁ ଭଗବାନଙ୍କୁ ବଡ଼ ଲୋକ ବଡ଼ ସମ୍ମାନ ଦେବେ, ତାକୁ ବଡ଼ ଯଶ ଦେବେ, ଯିଏ ଧନ ଦେଇପାରିଲା ସେ ଦେଖିଲେ ଆଉ। ବ୍ରହ୍ମଘାତି ନର ପୂଜ୍ୟ ଯଶ୍ୟାସ୍ତି ବିପୁଲମ ଧନମ, ବ୍ରହ୍ମଘାତି ହେତୁ ସେ ବ୍ରାହ୍ମଣଙ୍କୁ ମାରିଥାଉ। ବ୍ରହ୍ମଘାତି ନର ପୂଜ୍ୟମ ଯଶ୍ୟାସ୍ତି ବିପୁଲମ ଧନମ, ମଣିଷ ତାକୁ ପୂଜା କରିବେ ଯାହାର ବେଶୀ ଧନ ଅଛି। ସେ କେତେ ତାର ଖରାପ ଗୁଣ ଥାଉ, ସେ ବ୍ରାହ୍ମଣଙ୍କୁ ମାରୁ, ସାଧୁଙ୍କୁ ମାରୁ, ତାର କାହାକୁ ଅପମାନ କରୁ, ତା ଟଙ୍କା ଅଛି ମାନେ ନିର୍ଦ୍ଧନମ ଶଶିନୀ ଅପି ନିର୍ଦ୍ଧନ, ନିର୍ଦ୍ଧନ ଲୋକ ସେ ଚନ୍ଦ୍ରମା ଭଳିଆ ଜାଜଲ୍ୟମାନ ହେଇଥିଲେ ବି ତାର ଧନ ନାହିଁ ତ କେହି ପଚାରିବେନି। ସଭା ସମିତି ହଉଛି, କୋଉ ଚାଷୀ ଲୋକ ଡକା ହଉଛି କହିଲେ କାହା ଡକା ହବ? ଧନ ଯେ ଧନ ଭୋଗ କରିପାରୁଥିବ, ଭୋଗୀ ସଂସାର ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ରୋଜଗାର କରି ତାଙ୍କୁ ସମ୍ମାନ ଦିଆଯିବ। ଜଗତର ଧନର ମହିମା ପ୍ରଚୁର, ପ୍ରଚୁର ଧନର ମହିମା। ସେଥିପାଇଁ ଗୋସ୍ୱାମୀ ମାନେ ପାଦରେ ଠେଲି ଦେଇଥିଲେ, ପାଦରେ ଠେଲି ଥିଲେ, ତେକ୍ତା ତୋର ନାମ ସେ ସମଣ୍ଡଳପତି ସଦା ଶ୍ରେଣୀ ତୁଚ୍ଛବ। ଭଗବାନଙ୍କୁ ଦରକାର ଆମର, ମୋର ଧନ ଦରକାର ନାହିଁ। ସାଧୁ ବେଶରେ ଆମର ଧନ ରୋଜଗାର କରିବାର ଅଛି, ତାହେଲେ ସାଧୁ ବେଶଟା କାହିଁକି ନବା? ସାଧୁ ବେଶ ନବା କଣ ଆବଶ୍ୟକ? ଧନ ରୋଜଗାର କରିବାକୁ ହେଲେ ଧନୀର ବେଶ ଧରିବାକୁ ପଡିବ, ସାଧୁର ବେଶ ଧରିବାକୁ ପଡିବନି। ଧନର ବହୁତ ମହିମା ଅଛି। ଆମେ ଭଗବତ ପ୍ରିୟ ହେବା ଦରକାର, ଧନ ପ୍ରିୟ ହେବା ଦରକାର ନୁହେଁ। ଭଗବାନ କେମିତି ହେଲେ ଚଳେଇବେ, ପ୍ରଭୁ କେମିତି ହେଲେ ଚଳେଇବେ? ଯେଉଁ ପରିସ୍ଥିତିରେ ଆମେ ଚଳିବା, ଦରିଦ୍ର ବି ଯେଉଁ କଣ କୁହନ୍ତି, ଯାଉ ଖାଇକି ଲୋକ ରହିଛନ୍ତି ଭାବିଲେ ଆଉ ଜାଣିଛ ନା ନାହିଁ? ବର୍ଷା ଦିନେ ଗରିବ ଲୋକ, ଆରେ ସେମିତି ରହିହବ? ଗୋଟେ ଅଭ୍ୟାସ ମଣିଷ ବଢେଇ ଦେଇଛି ବୋଲି ସିନା ଆଜି କହିଦେଉଛି ଅର୍ଣ୍ଣ ଡାଲି ସବ୍ଜି ମୋର ତିନିଟା ଚାରିଟା ଆଇଟମ ଦରକାର। ଗରିବ ଲୋକ ଏଇ ଗରମ ଅର୍ଣ୍ଣ ତାଙ୍କ ଦେଖିବା ସ୍ୱପ୍ନ ହେଇଯାଏ, ଜାଳ ନାହିଁ ନା, ଗୋଟେ ବେଳେ ରୋଷେଇ କରି ତା ଦେହରେ ପାଣି ପଡ଼ିଦେ, ଜାଳ ଆଉ ଥରେ ଲଗେଇବାକୁ ପଡିବ। ଚୁଲି ଲଗେଇଲେ ତ କଣ ହବ, ରୋଷେଇ ହବ? ସେ ପୋଡ଼ା ଭଜା, ଭଜା ତ ନାହିଁ, ପୋଡ଼ ତ ଜୀବନରେ ଭଜା କେବେ ଖାଆନ୍ତିନି। ଆଳୁ ବାଇଗଣ ସେସବୁ, ସେ ଆଳୁ ଯଦି ରୋଷେଇ କରିବ ସେ ତାକୁ ଗୋଟେ କାଠି ଅରା କାଠିରେ ପୁରେଇ ଦେବେ, ତାପରେ ଆଳୁ ବାଇଗଣ ସିଝେଇ ଦେବେ, ନହେଲେ ସେ ଚୁଲି ଜାଳ ଭିତରେ ପୋଡ଼ିଦେବେ ବାଇଗଣ। ସେ ବଢି ବଢି କଣ ପୋଡ଼ା ପୋଡ଼ିକି ରଖିଦେଇଥିବେ, ସମୟ ହେଲେ ସେ ଶିକାର ବନ୍ଧା ହେଇଥିବ, ଖାଇଦେବ ବୋଲିକି ସମୟ ହେଲେ ଚକୁଡ଼ିକି ଖାଇଦେବେ। ଯାଉ ଖାଉଥିଲେ ମୁଁ ଦେଖିଛି, ଫୁଟା ହବ ସବୁ ଯାଉ, ସବୁ ଢାଳି ଦିଆ ହବ, ସବୁ ଖାଇବେ। ମଣିଷର ଆହାର କିଛି ଆବଶ୍ୟକ ଏତେ ଆବଶ୍ୟକ ନାହିଁ, ଆମେ କଣ କରିବା? ଆମର ଅଭ୍ୟାସ ସେମିତି ହେଇଗଲା, ଘରେ କିଏ ଏମିତି ଖାଉନଥିଲା? ଆମେ କଣ ଘରେ ଏମିତି ଭୋଜନ କରୁଥିଲେ ଯେତେବେଳେ ବାହାର ଦୁନିଆରେ? ଆଜି ଗୋଟେ କାମ ଚାଲିଲା, ଛୁଆ ଗୋଟେ ସକାଳୁ ଉଠିକି ଚାଲିଲା ବୋଲି ସେ ପଲିଥିନେ ଭୋଗନ ଧରି ଚାଲିଲା, ସେ ବରା ଖାଉଛି, ସେ ଛୁଆ ଆସନ୍ତି ତାକୁ ପଚାରିକି କଣ ଖାଇଲୁ, ସେ ଦଶ ଟଙ୍କା ଖାଇଦେଇ ଚାଲିଲା, ସେ କାମ କରିବା ସେ ଦଶ ଟଙ୍କା ଖାଇଦେଇ ପଳେଇଲା। ଦୁନିଆରେ ଏମିତି ସବୁ ବଦଳି ଯାଉଛି, ଆମେ ଅଟକେଇ ପାରିବା ନା? ଆମେ କହିଲେ କଣ ଯେ ଆବଶ୍ୟକ କେତେ ନାହିଁ, ଭଗବାନ ଦଉଛନ୍ତି ଚଳୁଛି, ଏତେ ନ ରହିଲା ଖିଚୁଡ଼ି ଗୋଟେ ଖାଇଦେବା, ଯେ ଡେଲି କଣ ଖିଚୁଡ଼ି ଖାଇ ରହିହବନି? ଯାହାର ନାହିଁ ସେ ଚଳୁଛି କେମିତି ରହିହବ? କିଛି ଅସୁବିଧା ନାହିଁ, ଭଗବାନ ଯେଉଁ ପରିସ୍ଥିତି ରଖି ରହିବା ପାଇଁ ପ୍ରସ୍ତୁତ ହେବା ଦରକାର। ଆଉ ଡିମାଣ୍ଡ ରହିଲେ, ଆମେ ଯଦି ଆମର ଯଦି ଗୋଟେ ଦାବି ରହିଲା ଶରୀର ପାଇଁ, ତାର କୃଷ୍ଣ ପାଇଁ କଣ କରିବା? ଆମେ ଧନର ଗ୍ରାହକ ନୁହନ୍ତି, ଧନର ଗ୍ରାହକ ହେବା ପାଇଁ ଆମେ ଦୁନିଆକୁ ଆସିନି। ଆଉ ଧନକୁ ଆମେ ଘୃଣା ବି କରିବାନି, ଯଦି ଆସୁଛନ୍ତି ସେ ମାଧବ ସେବାର ବ୍ୟସ୍ତ, ତାଙ୍କ ସହିତ ଆମର କିଛି ଲିଙ୍କ ନାହିଁ, କିନ୍ତୁ ତାଙ୍କୁ ଅପବ୍ୟବହାର କରିବା, ତାଙ୍କୁ ଭୋଗରେ ଲଗେଇବା ଭଗବତ ସେବା ଆଳରେ, ସେଟା ହେଉଛି ମହାନ ଅପରାଧ। କିଏ ବି ଆମକୁ ଧନ ଦଉଛି ସେ କାହା ପାଇଁ ଦଉଛି? ଭଗବାନଙ୍କ ପାଇଁ ଦଉଛି, ଭଗବାନଙ୍କ ପାଇଁ ଦଉଛି। ଭଗବାନଙ୍କର ପ୍ରଥମ ପ୍ରାୟୋରିଟି। ଆମର ଯେମିତି ଚଳିଗଲେ ଗଲା, ଲୋକ ଯାଉ ଖାଇକି ରହୁଥିଲେ। ଏ ଯେଉଁ ମୁଁ ଦେଖିଛି ଯେଉଁ ମୁଡ଼ି 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 ଗୁଡ଼ାକ ସବୁ କ'ଣ କରନ୍ତି, ତାକୁ ଗୁଣ୍ଡ କରିଦେ, ମୁଡ଼ି ଗୁଣ୍ଡ କରିଦେ, ତାକୁ ଚିନି ଟିକେ ଚିନି ଗୁଡ଼ ଦେଇଦେବେ, ଗୁଡ଼ ଗୁଡ଼ ବେଶିକି ଗୁଡ଼ ଟିକେ ଦେଇଦେଇ ସେଉ ଖାଏ। ଏତେ କିଛି ଆବଶ୍ୟକ ନାହିଁ ଆମର ବଞ୍ଚିବା ପାଇଁ। ବଢ଼େଇ ଦେ, ଯେତେବେଳେ ବଢ଼େଇ ଦିଆଗଲା ଆଉ ମିନିମାଇଜ୍ କରିହେବନି। ଭିକ ମାଗି ବରଂ ମୁଁ ଖାଇବି, ଲୋନ୍ କରିକି ବରଂ ଖାଇବି, ତୁମର ଖାଇବାର ଅଛି। ଜୀବନର ମୂଲ୍ୟ ଧନଟା ଆମ ପାଇଁ ବଡ଼, ଏ ସଂସାର ଲୋକ ପାଇଁ ଧନଟା ବଡ଼, ଭଗବାନଙ୍କ ପାର୍ଷଦ ପାଇଁ ନୁହନ୍ତି। ଗୋସ୍ୱାମୀମାନେ ପାଦରେ ଠେଲି ଦେଉଥିଲେ ଧନକୁ। ଗୋପୀ ବ୍ରଜବାସୀମାନେ କେବେ ଧନ ପାଇଁ ଚିନ୍ତା କରିନାହାନ୍ତି। ବ୍ରଜରେ ଯେତିକି କୃଷ୍ଣ ନଷ୍ଟ କରିଛନ୍ତି, ସେମାନେ ଯେଉଁ ଗରିବ ଲୋକ ଗୋପୀମାନଙ୍କ ଯେତିକି ମଟକା ତୋଡ଼ିଛନ୍ତି, କ'ଣ ଏଟା କଳସୀ, ଯେତିକି କଳସୀ ତାଙ୍କର ଭାଙ୍ଗିଛନ୍ତି, ତାହେଲେ ସେମାନେ ତ ପୁରା ଛାଡ଼ିକି ପଳେଇଥାନ୍ତି ବ୍ରଜ, କେବେ କେବେ ଦୁଃଖ ହେଇନି। ଜଳ ଭରି କରିକିରି ଆଣିବେ ସେ କଳସୀଟାକୁ, ଗଛ ଉପରେ ରହିକି ଦେଖ ନା, ଏସବୁ ଫିଲ୍ମ ଫିଲ୍ମ କ'ଣ ସବୁ ଦେଖାଉଛି, ଗଛ ଉପରେ ରହିକି ଟେକା ଫୋପାଡ଼ି ଦେବେ, ଗଲା, ଶ୍ରମ ବି ଗଲା, ଜଳ ବି, ପୁଣି ଜଳ କ'ଣ ହବ, ଦେହ ସାରା ଭାସିକି ଛାଡ଼ି ଭିଜିବ। ଏଣେ ଶାଶୁ ଗଲାବେଳକୁ ଘରେ, କିନ୍ତୁ ତୋତେ ଜଳ ଯଦି ମାଠିଆ ପଡ଼ିକି ଭାଙ୍ଗିଲା, ନାମା ମାଠିଆଟା ଭାଙ୍ଗଲା, ମାଠିଆଟା ଭାଙ୍ଗିଲା କେମିତି, ମାଠିଆ ଭାଙ୍ଗିଲା, ହାତରୁ ଖସି ପଡ଼ିଲା ଯଦି ଭାଙ୍ଗିଲା, ଦେହ ଭିଜିଲା କେମିତି, ଶାଢ଼ୀ କ'ଣ ନେଇଥିବେ କି ପାଣି ଆଣିବା ବେଳେ। ଏଭଳି ପରିସ୍ଥିତିରେ କୃଷ୍ଣ ପକେଇ ଦିଅନ୍ତି, ଭଗବାନ ଏମିତି ନୁହନ୍ତି, କୃଷ୍ଣ ଏମିତି ନୁହନ୍ତି, ସବୁ ଧର୍ମ ଛଡ଼େଇବେ ନା ତୁମ ପାଖରୁ, ସେ ଏମିତି ପରିସ୍ଥିତିରେ ପକେଇ ଦିଅନ୍ତି ଯେ କହୁଛି ଗୋଟେ କ'ଣ କ'ଣ ଗୋଟେ କହନ୍ତି ଅଠା, ହଁ, କି ଘୋଡ଼ାରେ ମୋତେ ପକେଇ ଦେଇଛୁ କୁହନ୍ତିନି, ନା ନା କି ଘୋଡ଼ାରେ ଗୋଟେ ପକେଇଛୁ ମୋତେ, ଏଗୁଡ଼େ କୁହନ୍ତି, ହରଡ଼ ଘୋଡ଼ାରେ ମୋତେ ପକେଇଛୁ ଗୋଟେ କୁହନ୍ତିନି, ମୁଁ ହରଡ଼ ଘୋଡ଼ାରେ ପଡ଼ିଛି ଆଉ। କୃଷ୍ଣ ସେଇଭଳିଆ, ତାକୁ ଏମିତି ପରିସ୍ଥିତି, ଆରେ ଶାଶୁ କ'ଣ ଉତ୍ତର ଦେବେ, ତୁ କେତେଟା କଳସୀ ଭାଙ୍ଗୁଛୁ, ନା ମୋ ଗୋଡ଼ ଖସିଗଲା କଳସୀ, ଆ ଗୋଡ଼ ଖସିଲା କଳସୀ ପଡ଼ିଲେ ଦେହ ସାରା କେମିତି ଭେଜିଲା, କ'ଣ ଉତ୍ତର ଦେବେ? ଶେଷରେ ବାଧ୍ୟ ହେଇ କୁହନ୍ତି, ବାଧ୍ୟ ହେଇ କହିବେ ଏମିତି ଏମିତି ସେ ନନ୍ଦ ପୁଅ ଏମିତି ଇଏ କରୁଛି, ଆଉ ବଡ଼ ଲୋକ କ'ଣ ଉତ୍ତର ଦେବେ? କୃଷ୍ଣ ବ୍ରଜରେ ଯେତିକି ନଷ୍ଟ କରିଛନ୍ତି, ବ୍ରଜବାସୀମାନେ ଧନ ପାଇଁ ଚିନ୍ତା କରନ୍ତିନି, ସେ କହୁଛି ସବୁ ନଷ୍ଟ ହେଇଯାଉ, ମୋର ଜୀବନର ସବୁ ଛାରଖାର ଆମର ହେଇଯାଉ, ଆମର କୃଷ୍ଣ ଦରକାର ଅଛି, ନିଜର ବୋଲି ଆଉ କିଛି ନାହିଁ। ତାଙ୍କର ନିଜର କେବଳ ଥିଲା କୃଷ୍ଣ, ନିଜର ଧନ ନୁହେଁ, ଘର ଗୃହ ନୁହେଁ, କିଛି ନୁହେଁ, ଜୀବନଟା ବି ତାଙ୍କର କୃଷ୍ଣଙ୍କୁ ଦେଇଥିଲେ। ଏଇଟା ହେଉଛି ଶୁଦ୍ଧ ଭକ୍ତି, ନିଜର ଆଉ ଗୋଟେ କ'ଣ, ପ୍ରାଇଭେଟ ଗୋଟେ କ'ଣ, ମୋର ବୋଲି କିଛି କହିବାକୁ ନାହିଁ, ଆମର ବୋଲି ତ ପ୍ରଭୁ ଆର କିଛି ନାହିଁ, ମୁଁ ବୋଲି କିଛି କହି ମୋର ବୋଲି କିଛି କହିପାରିବିନି, ସବୁ କୃଷ୍ଣଙ୍କର। ଗୋଟେ ଡିମାଣ୍ଡ କ'ଣ ରହିବ, ଏ ଜାଗା ବି କୃଷ୍ଣଙ୍କର, ଯାହା ରହିଛି ସବୁ କୃଷ୍ଣଙ୍କର, ଯଦି କୃଷ୍ଣଙ୍କର ଇଚ୍ଛା ହେଲା ଆମେ ଯିବା ପଳେଇବା, ଏଟା କୃଷ୍ଣ, ଏଟା କୃଷ୍ଣଙ୍କର ନା, ଏଟା ଆମର କି, କୌଣସି ଜିନିଷ ଆମର ନୁହେଁ, ଆମେ ଯାହା କଲେ ଭଗବାନ ପାଇଁ କଲେ, ଭଗବାନ ଯଦି ଆମ ଉପରେ ଖୁସି ହେଇଦେ ଚାଲିଲେ କ'ଣ ଅସୁବିଧା ଅଛି? ସତ ଆରାପ କରିବା ବି ଠିକ ନୁହେଁ, ମୁଁ ଏଇଟା କରିଛି ବୋଲି ସେଥିରେ ଦେଖୁନାହାନ୍ତି କେତେ ବଡ଼ ବଡ଼ ଆଗରୁ ରାଜାମାନେ ସବୁ ମନ୍ଦିର କରି ତାଙ୍କ ନାଁ ବି ଲେଖୁନଥିଲେ, ଯେମିତି ଗୁଣ୍ଡିଚା ଇନ୍ଦ୍ରଦୁମ୍ନ, ସେ ମନା କରିଦେଲେ ଭଗବାନଙ୍କୁ, କହିଲେ ମୋତେ ସନ୍ତାନ ଦିଅନି, ସତ ଆରାପ କରିବା ନା, ସେମାନେ କହିବେ ଆମ ବଂଶର ମନ୍ଦିର ବୋଲି। ଭାରତବର୍ଷରେ ଗୋଟେ ଶ୍ରେଷ୍ଠ ମାୟାବାଦୀ ସଂସ୍ଥା ଅଛି, ଯେଉଁଠି ସବୁଠୁ ସୁନ୍ଦର ସୁନ୍ଦର ସେମାନେ ମନ୍ଦିର ବନାନ୍ତି, ସବୁଠୁ କଷ୍ଟଲି ମନ୍ଦିର ତାଙ୍କର, ତାଙ୍କର ନିୟମ ରହୁଛି ଯେଉଁ ସନ୍ୟାସ ସେଠି ବନେଇବ, ଯେଉଁଦିନ ମନ୍ଦିର ଇନାଗୁରେସନ୍ ହବ, ନେକ୍ସଟ ଡେରେ ସେ ମନ୍ଦିର ସେ ଛାଡ଼ିକି ଯିବ, ସେ ରହିପାରିବନି। ମୁଁ ଶୁଣି ମୋତେ ଖୁସି ଲାଗିଲା, ବା ଏଇଟାକୁ ତ୍ୟାଗ, ସେମାନେ ମାୟାବାଦୀ ଲୋକ ଦେଖିବା ପାଇଁ ସେମାନେ କଲେ ବି, ହେଲେ ଆଟଲିଷ୍ଟ ସମାଜକୁ ଆଟ୍ରାକ୍ସନ୍ କରୁଛନ୍ତି ଏଇ ପ୍ରିନ୍ସିପଲ ଦ୍ୱାରା, କେହି ଫାଇଟିଂ ଲାଗୁନାହାନ୍ତି ପରସ୍ପର ଭିତରେ, ସାଧୁମାନଙ୍କ ଭିତରେ ମୁଁ ଏ ମନ୍ଦିର କରିଛି ତୁ କେସ୍ ମୁଁ ପ୍ରେସିଡେଣ୍ଟ ହେବି ନାହିଁ। ଆରେ ମାୟାବାଦୀ ଏଇଭଳି କରି ସଂସାରକୁ ଜିତି ନେଇଗଲେଣି ତାଙ୍କର ଶୁଷ୍କ ବୈରାଗ୍ୟ ଆଚରଣ ଦ୍ୱାରା, ଆମ ପାଖରେ କେବଳ ପଡ଼ିକି ରହିଛି କେବଳ ଦର୍ଶନ, ସେମାନେ ନେଇଗଲେ ଆଚରଣ, ସେମାନେ କେବଳ ବାହାରେ ଗୋଟେ ଶୋ କରିକି ସବୁ ଲୋକଙ୍କୁ ଟାଣି ନେଇଯାଉଛନ୍ତି, ଆମର ଆଚରଣଟାକୁ ଛାଡ଼ି ଦେଇଛେ, କେବଳ ପ୍ରଚାରଟାକୁ ଧରିଛେ, ଫିଲୋସଫିଟାକୁ ଧରିଛେ, ଆମକୁ ଗ୍ରହଣ କରିବା ପାଇଁ ସମାଜ ରାଜି ନାହିଁ, କାହିଁକି ଲୋକ ମାଳିତ ଲୋକ ଦେଖି ଘୃଣା କରୁଛନ୍ତି? ଯେଉଁମାନେ ସମାଜରେ ଆଧ୍ୟାତ୍ମିକ ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟିକି ଗୋଟେ ଶୋ କରୁଛନ୍ତି, ତାଙ୍କୁ ଲୋକମାନେ ଭଲ ପାଉଛନ୍ତି, କି ଯେଉଁମାନେ ଜଗତର କଲ୍ୟାଣ କରୁଛନ୍ତି, ଭଗବାନଙ୍କର ସେବା କରୁଛନ୍ତି, ତାଙ୍କୁ କାହିଁକି ଭଲ ପାଉନାହାନ୍ତି? ତାଙ୍କୁ କାହିଁକି ଲୋକ ଆଙ୍ଗୁଳି ଉଠେଇ କଥା କହୁଛନ୍ତି? ସେ ଆମ ପାଖରେ କିଛି କମି ଦେଖୁଛନ୍ତି, ଆଚରଣରେ କିଛି କମ୍ ଦେଖୁଛନ୍ତି, ସେଥିପାଇଁ ଆମକୁ ଆଙ୍ଗୁଳି ଉଠାଉଛନ୍ତି। ଆମର ବୁଝିବା ଦରକାର ଆମର ପରମ୍ପରାର ଶିକ୍ଷା କ'ଣ, ଆଦର୍ଶତା କ'ଣ, ଆଚାର୍ଯ୍ୟମାନେ କେଉଁ ନିୟମ ଦେଇଛନ୍ତି, ତାର ପରପୋର୍ଟ କ'ଣ, ପରପୋର୍ଟ ପ୍ରଭୁପାତ କ'ଣ କରିଛନ୍ତି, କାହିଁ କରିଛନ୍ତି, ତାର ତତ୍ତ୍ୱ ରହିଛି। ହାଲକା ମୁଣ୍ଡରେ ବୁଝି ହେବନି, ଏତେ ଢିଲା ମୁଣ୍ଡରେ ବୁଝି ହେବନି। ପ୍ରଭୁପାତ ଆସିନାହାନ୍ତି ଆମକୁ ଭଲ ଖାଇବା ପିଇବାକୁ ଦେଇକି ଆମକୁ ଆରାମସେ ରଖିବା ପାଇଁ, ଏଟା ଗୋଟେ ଫ୍ରି ହଷ୍ଟେଲ କରିବା ପାଇଁ ଆସିନାହାନ୍ତି ପ୍ରଭୁପାତ। ପ୍ରଭୁପାତ କହିଛନ୍ତି ଏଟା ଫ୍ରି ହୋଟେଲ ନୁହେଁ କି ହଷ୍ଟେଲ ନୁହେଁ, ସେମିତି କରିବା ପାଇଁ ସାଧୁ ଗୁରୁ ଆସିନାହାନ୍ତି। ରଜରେ କି ସ୍ନାନ ସମ୍ପତ୍ତି ବିଷୟରେ ନଷ୍ଟ କରୁନୁ, କେ ତାଙ୍କର ଆସକ୍ତି କି ନଥିଲା, କେତେ ନଷ୍ଟ କରିଛନ୍ତି କୃଷ୍ଣ, କେବେ ଚିନ୍ତା କରନ୍ତିନି। ଯଶୋଦାଙ୍କର ସମ୍ମୁଖରେ କୃଷ୍ଣ ସେଇଟା ଦେଖିବା ପାଇଁ ଚାହୁଁଥିଲେ, ମୁଁ ଚୋରି କରୁଛି ସତ୍ୟ, କିନ୍ତୁ ମୋର ଯୋଉ କୌଶଳ ମା, ମୁଁ ଆଜି ଘରୁ ଚୋରି କରିବି, ତୁମ ସମ୍ମୁଖରେ ଚୋରି କରିବି, ସେ ଲୀଳାଟା ବି ହବ କୋଉଟା, ଦାମବନ୍ଧନ ଲୀଳା ହବ, ତାଙ୍କର ଚତୁରତାରକୁ ପ୍ରକାଶ କରିବି। ଯଶୋଦା ଯାଇ ବାନ୍ଧିଲେ ଧନ ନଷ୍ଟ ପାଇଁ ତା ନୁହେଁ, ଯଶୋଦାଙ୍କୁ ସେଇ ଭୟ ଲାଗିଗଲା ଯେ ବ୍ରଜବାସୀମାନେ ଯାହା ସତ୍ୟ କହୁଥିଲେ ସେଇଟା ସତ୍ୟ, ବ୍ରଜବାସୀମାନେ ଯାହା କହୁଥିଲେ ମୋ ପୁଅ ଚୋରି କରୁଛି, ମାଖନ ଖାଇଦେଲା କୃଷ୍ଣ କାହ୍ନା ଆଉ ଭାଣ୍ଡକୁ ଭାଙ୍ଗିଦେ, ଯଶୋଦାଙ୍କର ପଇସା ନାହିଁ ଯେତେ ଭାଣ୍ଡକୁ ଭାଙ୍ଗିଦେଲା ବୋଲି ସେ ବାନ୍ଧିବେ ନା, ସ୍ୱଭାବ କାହ୍ନାର ସ୍ୱଭାବ ଖରାପ ହେଇଯାଉଛି। ଯଦି ଗୋଟେ ବାଳକର ସ୍ୱଭାବ ଏମିତି ହୁଏ, ତାହେଲେ ଭବିଷ୍ୟତରେ ସେ ମୋର ଗୋଟିଏ ପୁଅ ନା, ସେ ବ୍ରଜର ରାଜା ହବ, ତା ବ୍ରଜବାସୀମାନେ କେମିତି ସୁଖରେ ରହିବେ, ଏତେ ଦୁଷ୍ଟ ଭଲ ନୁହେଁ। ଏଇ ଚିନ୍ତାରେ ଯଶୋଦା ମାତା ପଡ଼ିଯାଇଛନ୍ତି। ଇଏ ପୁତ୍ର ସ୍ନେହରେ ଗୋଟେ ଯନ୍ତ୍ରଣା ତାଙ୍କୁ ମିଳୁଛି, ସେ କୃଷ୍ଣଙ୍କୁ ତ ଭଗବାନ ବୋଲି ଜାଣନ୍ତି ନା, ପୁତ୍ର ବୋଲି ଜାଣନ୍ତି, ଏବଂ ପୁତ୍ର ଭିତରେ ସେ ସୁପୁତ୍ର ବୋଲି ତାଙ୍କର ଦୃଷ୍ଟି ଥିଲା, ମୋ ପୁତ୍ର ହଉଛି ସଂସାର ସବୁଠୁ ସୁଗୁଣ ପୁତ୍ର। ଆଉ ସବୁବେଳେ ଚିନ୍ତା କରନ୍ତି, ଆରେ ଗର୍ଗାଚାର୍ଯ୍ୟ କହିଛନ୍ତି ନାରାୟଣ ଭଳିଆଙ୍କର ଗୁଣ, କିନ୍ତୁ କିଏ କ'ଣ ନାରାୟଣ ଭଳିଆ ଗୁଣ, ସବୁବେଳେ ଚକଲା ହଉଛି, ବଦମାସୀ ହଉଛି, ଗୋଟେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ପରିସ୍ଥିତିରେ ସବୁବେଳେ ନନ୍ଦ ଯଶୋଦା ରୁହନ୍ତି। ନନ୍ଦ ବହୁତ ରିଜର୍ଭ ଲୋକ, ସେ ଏତେ ଛୋଟ ଛୋଟ କଥାରେ ବ୍ୟତିବ୍ୟସ୍ତ ହୁଅନ୍ତିନି, କିନ୍ତୁ ମା ନା କିଏ ଯଶୋଦା, ସେ ବିଚଳିତ ହେଇଯାନ୍ତି, କିଛି ଶୁଣିଲା ମାନେ କମ୍ପ୍ଲେନ୍, କ୍ଷୀରଟା କାହିଁ ଉତୁରୁଛି, ଇଚ୍ଛା ଶକ୍ତିରେ ଭଗବାନଙ୍କର ଯୋଗମାୟା ଶକ୍ତିରେ। ଯଶୋଦା ଜାଣିଛନ୍ତି କେତେ କେତେ କ'ଣ ଦେବାକୁ ପଡ଼ିବ, ତାପ ଦେବାକୁ ପଡ଼ିବ, ଆଞ୍ଚ ଦେବାକୁ ପଡ଼ିବ, ସେ ଜାଣିଛନ୍ତି। ସେ ଯିଏ ନୂଆ ରୋଷେଇ କରେ ତାର ପଡ଼ିଯିବ, ଯିଏ ନୂଆ ରୋଷେଇ କରେ ନୂଆ କ୍ଷୀର ବସେଇବ ତାର ଉତ୍ତର ଯିବ, ଯିଏ ଜାଣିଛନ୍ତି ସେ ଜାଣିଛନ୍ତି କେତେ କେତେ ଟେମ୍ପରେଚର ଦେଇକି ଉତ୍ତର ଦେବାକୁ ପଡ଼ିବ, ତାପରେ କେତେ ସ୍ଲୋ କରିବାକୁ ପଡ଼ିବ। କିନ୍ତୁ କୃଷ୍ଣଙ୍କୁ ଯେତେବେଳେ ଏଠି ସ୍ନେହ ସ୍ନୁତ ସସ୍ମିତ ମିକ୍ଷଣ ମୁଖମ ଯୋଗମାୟ ଚିନ୍ତା କଲେ, ଯଦି ଏଇ ଲୀଳାଟାକୁ ଭଙ୍ଗ ନ କରାଯାଏ, କେଉଁ ଲୀଳାକୁ, ଯଶୋଦା ମାତା ସ୍ତନ୍ୟ ଦାନ କରୁଥିବେ, କୃଷ୍ଣ ସ୍ତନ୍ୟ ପାନ କରୁଥିବେ, ଏଇ ଲୀଳାକୁ ଯଦି ଭଙ୍ଗ ନ କରାଯିବ, ଏଇ ଲୀଳାଟା ରହିଯିବ ସବୁଦିନ ପାଇଁ, ଆଉ କେବେ ଦାମବନ୍ଧ ଲୀଳା ହେଇପାରିବନି। କାରଣ ଯଶୋଦା କେବେ ଚାହୁଁନାହାନ୍ତି ଯେ କୃଷ୍ଣ ସ୍ତନ୍ୟପାନରୁ ବିରାମ ଦିଅନ୍ତୁ, ବିରାମ ହୁଅନ୍ତୁ, ଆଉ କୃଷ୍ଣ ବି କେବେ ଚାହୁଁନାହାନ୍ତି ଯେ ମୁଁ ଆଉ ସ୍ତନ୍ୟପାନ କରିବିନି। ତାଙ୍କର ଦେବାର ଅତୃପ୍ତି ନାହିଁ, ତାଙ୍କର ପାନ କରିବାର ଅତୃପ୍ତି ନାହିଁ, କାହାର ତୃପ୍ତି ହଉନି, ତାଙ୍କର ଦେବାର ତୃପ୍ତି ହଉନି କି ତାଙ୍କର ପାନ କରିବାର ତୃପ୍ତି ହଉନି। ଯୋଗମାନେ ଚିନ୍ତା କଲା ଲୀଳା ହବ କ'ଣ, କିନ୍ତୁ କୃଷ୍ଣ ତ ଇଚ୍ଛା କରିଛନ୍ତି, ପ୍ରଥମେ ଚତୁର୍ଯୁତା ଦର୍ଶନ କରିବେ, ଯଶୋଦା ମା ତାଙ୍କ ପଛରେ ଯିବେ, ବାନ୍ଧିବେ, ସବୁ ଲୀଳାଟା ହବ ନା, ତ ଲୀଳାଶକ୍ତିର ପ୍ରେରଣାରେ ଏସବୁ ହବ, ତେଣୁ ଯୋଗମାୟା ଲୀଳାଶକ୍ତି ପ୍ରେରଣାରେ ଏସବୁ କାର୍ଯ୍ୟଟି କରୁଛନ୍ତି, ତେଣୁ ଦୁଗ୍ଧ ଉତୁରି ଆସିଛନ୍ତି। ଯଶୋଦା କ'ଣ କଲେ, ଅତୃପ୍ତ ଉତ୍ସୃଜ୍ୟ ଜବେନ ସାଜ ଯୋଉ, ଅତି ଶୀଘ୍ର ଅତୃପ୍ତ, କୃଷ୍ଣ ଏତେ ସମୟ ପାନ କଲା ପରେ ବି ଅତୃପ୍ତ, ଆରେ କୃଷ୍ଣଙ୍କର ଶରୀର ଜଡ଼ ଶରୀର ନୁହେଁ, ସେ ସ୍ୱୟଂ ଭଗବାନ, ସ୍ତନ୍ୟପାନ କଲେ ଯେ ତାଙ୍କର ପେଟ ପୂରିବ, ତାଙ୍କ କ୍ଷୁଧା ନିବୃତ୍ତି ହବ, ଏଇଟା ବି ସମ୍ଭବ ନୁହେଁ, କିନ୍ତୁ ସେ ଅତୃପ୍ତ, ଭକ୍ତ ପ୍ରେମ, ଭକ୍ତର ସ୍ନେହ, ଭକ୍ତର ଭାବରେ ସବୁବେଳେ ଅତୃପ୍ତ। ଭକ୍ତ ଯେଭଳି ଅତୃପ୍ତ, ଭଗବାନ ସେଭଳି ଅତୃପ୍ତ, ପ୍ରେମର ଇଏ ହେଉଛି ଧର୍ମ, ପ୍ରେମର ଧର୍ମ ହେଉଛି ଏଇଟା, ସବୁବେଳେ ଅଭାବ ବୋଧ ହୁଏ, ସଂସାରିକ ସଂସାର ସଂସାର ଯେଭଳି କାମ ଭୋଗର ବା ସଂସାର ଭୋଗର ଅଭାବ ସବୁବେଳେ ବୋଧ ହୁଏ, ପ୍ରେମରେ ସବୁବେଳେ ସେ ଅଭାବ ବୋଧ ହୁଏ। ମୁଁ କିଭଳି ଅଧିକ ସେବା କରିବି, କିଭଳି ଅଧିକ ସୁଖୀ କରିବି। ଆମର ଦେହଟା ଗୋଟେ ବାଧକ ସାଜିଛି ନା, ଏ ଦେହ 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 ହିଁ ଖାଇଗଲା, ଶରୀର ହିଁ ରହିଗଲା, ଶରୀରର ସୁଖ ଦୁଃଖ ଭଲ ମନ୍ଦ ଇଏ ହିଁ ଆମକୁ ଧରି ନେଇଗଲା। ଆମେ ଉପରକୁ କ'ଣ ଯିବା, ଶରୀରଟା ହିଁ ବାଧକ ସାଜିଯାଉଛି ନା। ଅତୃପ୍ତ ଅବସ୍ଥାରେ କୃଷ୍ଣଙ୍କୁ ତ୍ୟାଗ କରିଦେଲେ କିଏ, ଯଶୋଦା। ସେଠି ବିଶ୍ୱନାଥ ଚକ୍ର ଠାକୁର ରଚନା କଲେ, ଓହୋ ବାଲସ୍ୟ ଅସ୍ୟ ବୁଦ୍ଧି ଇତି ଉକ୍ତ୍ୱା ମନ୍ଥନାତ୍ ବିରାମ ଉପବିଷ୍ଟ ସ୍ୱୟମେବ ଅଙ୍କମ ଆରୂଢ଼ ତମ ଉତ୍ସୃଜ୍ୟ ତତ୍ର ଇତି ଅତ୍ର ହେତୁ ଜବେନତି। ଓହୋ ବାଲସ୍ୟ ଅସ୍ୟ ବୁଦ୍ଧି ଇତି ଉକ୍ତ୍ୱା ମନ୍ଥନାତ୍ ବିରାମ, ମୋ ପୁଅର ଏତେ ବୁଦ୍ଧି, ଓହୋ ବାଳକର ଏତେ ବୁଦ୍ଧି, କିଏ ଯଶୋଦା କହୁଛନ୍ତି। ଏଇଟାକୁ ଚିନ୍ତା କରିକି ଇତି ଉକ୍ତ୍ୱା ମନ୍ଥନାତ୍ ବିରାମ, ମନ୍ଥନକୁ ଛାଡ଼ିଦେଲେ, ବିରାମ ନେଇଗଲେ। ଆଉ ଉପବିଷ୍ଟ ସ୍ୱୟମେବଙ୍କ ଆରୂଢ଼ ନିଜେ ବସିଗଲେ, ନିଜେ କୃଷ୍ଣଙ୍କୁ ଅଙ୍କକୁ ଆଣିଲେ, କୂଳକୁ ଆଣିଲେ। ତଙ୍କ ଉତ୍ସୃଜ୍ୟ ତତ୍ର ହେତୁ ଜବନେତି ହେଇଛି, ଆଉ ନିଜେ କୂଳକୁ ଆଣିଥିଲେ, ନିଜେ ଛାଡ଼ିଲେ କେମିତି, ଚକ୍ରବାତ କହୁଛନ୍ତି। ଏଇଠି ସେ କହୁଛନ୍ତି, ଉତ୍ସିଚ୍ୟମାନେ ଅତିତାପେନ ଅଦୃଚ୍ୟମାନେ ସତି ପୟସି ଉତ୍ତରଣାର୍ଥମ ଇତ୍ୟର୍ଥ। ଅତ୍ୟନ୍ତ ତାପ ହେଇଯିବା ଯୋଗୁଁ କ'ଣ ତାପ ହବ, ଯଶୋଦା କ'ଣ ଜାଣନ୍ତିନି, ଅତ୍ୟନ୍ତ ତାପ ହେଇଥିବା ଯୋଗୁଁ ପୟସି ଉତ୍ତରଣାର୍ଥମ ଇତ୍ୟର୍ଥ। ଅତିତାପେନ ଉଦିଚ୍ୟମାନ, ଅତି କ୍ଷୀରଟା ଦେଖୁନାହାନ୍ତି ଉଠି ଆସିବ ଉପରକୁ, ଅତିତାପ ହେଇଯାଇଛି ଉପରକୁ ଉଠି ଆସୁଛି। ଯଶୋଦା ଗଲେ ଉତ୍ତରଣାର୍ଥମ, କାହାକୁ, ସେ କ୍ଷୀରକୁ ଉତ୍ତରଣ କରିବା ପାଇଁ, ଓହ୍ଲେଇବା ପାଇଁ। କୃଷ୍ଣ ତାଙ୍କ ପାଇଁ ସେଠି ମୂଲ୍ୟବାନ ନଥିଲା। ଯେଉଁ ଯୋଗୀ ମୁନି ଅନାଦି କାଳରୁ ଚାହୁଁଛନ୍ତି କୃଷ୍ଣଙ୍କୁ କେବଳ ଚିନ୍ତନ କରିକି ହୃଦୟରେ ରଖିବେ, ଚିନ୍ତା କରୁନାହାନ୍ତି, ଆମେ କୃଷ୍ଣଙ୍କୁ ଚିନ୍ତନ କରିକି ହୃଦୟ ଭିତରେ ରଖିପାରୁନି, ଯେ କୃଷ୍ଣ ମୋ ହୃଦୟ ଭିତରେ ଅଛନ୍ତି ବା କୃଷ୍ଣ, ଆମେ ମନରେ ବି କୃଷ୍ଣଙ୍କୁ ବସେଇ ପାରୁନି। କିନ୍ତୁ ଯାହାଙ୍କ କୋଳରେ ବସିଥିଲେ ସେ ଛାଡ଼ିଦେଲେ, ଯେ କୋଳରେ ବସେଇଥିଲେ ସେ କୋଳରୁ ଓହ୍ଲେଇ ଦେଉଛନ୍ତି କୃଷ୍ଣ, କୃଷ୍ଣ ଚାହୁଁଛନ୍ତି କୋଳରେ ବସିବା ପାଇଁ ସେମାନେ କୃଷ୍ଣ କୋଳରୁ ଓହ୍ଲେଇ ଦେଉଛନ୍ତି। ପ୍ରେମର ପରିପାଟୀ ବା ପ୍ରେମର ମହିମାଟା ଏତେ, ପ୍ରେମର ମହିମା ଏତେ, ଭକ୍ତ ପଛେ ପଛେ ଭଗବାନ ଲେଖିଲେନି, ସେ ଧେନୁ ପଛେ ପଛେ ବସ୍ଚା ଧାଏ କ୍ଷୀର ଲୋଭେ, ଭକ୍ତ ପଛରେ ତୁଇ ଥାଉ ସେ ଭାବେ, ଭକ୍ତ ପଛରେ ସେଇଭଳି ଥାନ୍ତି, ଚାଲ ଭାଗ ଲେଖିଲେ ଜାଣିଛନ୍ତି ନା। ପ୍ରେମର ପ୍ରେମର ଏତେ ବଡ଼ ମହିମା, ଯୋଗୀ ମନି ଅନାଦି କାଳରୁ ଯୋଗ ତପସ୍ୟା କରି ବ୍ରତ କରି ଯାହାଙ୍କୁ ବକ୍ଷରେ ଯାହାଙ୍କୁ ହୃଦୟ ଭିତରେ ମନ ଭିତରେ କେବଳ ବସେଇବା ପାଇଁ ଚାହାନ୍ତି, ମନ ଭିତରେ ସାକ୍ଷାତ ସ୍ୱରୂପରେ ନୁହେଁ, ଚିନ୍ତନ ଦ୍ୱାରା ତାଙ୍କୁ ଆଜି ଯଶୋଦା ଛାଡ଼ି ଦେଉଛନ୍ତି। ଏଇ ଚକ୍ରବାସୀ କଥା ଲେଖିଲେ, ନନୁ କୃଷ୍ଣାଦପି ତସ୍ୟା ଦୁଗ୍ଧମ ଇତି ମମତ୍ୱା ସ୍ପଦ ଅଭୂତ ଯତ ଅନୁରୋଧେନ ଅତୃପ୍ତ କୃଷ୍ଣ ଉପେକ୍ଷିତ ସତ୍ୟମ। କି ଯଦି ପ୍ରଶ୍ନ କରିବ, ତାହେଲେ କୃଷ୍ଣଙ୍କ ଅପେକ୍ଷା ଦୁଗ୍ଧର ଅଧିକା ମମତ୍ୱ ଅଛି ଯଶୋଦାଙ୍କର, ନା ଏଟା ସତ୍ୟ, ଏଠି ସେ କହୁଛନ୍ତି। ଯଦି ଅନୁରୋଧେନ ଅତୃପ୍ତ କୃଷ୍ଣ ଅପି ଉପେକ୍ଷିତ, କୃଷ୍ଣ ଅତୃପ୍ତ ଅବସ୍ଥାରେ ଜଗତର ସମସ୍ତ ସାଧାରଣ ଲକ୍ଷ୍ୟ ହେଉଛି କୃଷ୍ଣଙ୍କୁ ତୃପ୍ତି କରିବା, କିନ୍ତୁ ଯଶୋଦା କୃଷ୍ଣ ଅତୃପ୍ତି ଅବସ୍ଥାରେ ତାଙ୍କୁ ଛାଡ଼ିଦେଲେ, ତାହେଲେ ଏଥିରୁ ଜଣାପଡ଼ୁଛି ଯଶୋଦା ମାତାଙ୍କର ଅଧିକା ଆସକ୍ତି କାହା ପ୍ରତି ଅଛି, ଦୁଗ୍ଧ ପ୍ରତି, ଏଥିରୁ ଜଣାପଡ଼ୁଛି। କହିଲେ ହଁ ସତ୍ୟ, ହଁ ଯଶୋଦା ଚିନ୍ତା କରୁଥିଲେ, ମୁଁ ସ୍ତନ୍ୟପାନ ଯେକୌଣସି ଅବସ୍ଥାରେ କରିପାରିବି, ଯେକୌଣସି ସମୟରେ କରିପାରିବି, କିନ୍ତୁ ମୁଁ ଅତି ଯତ୍ନରେ ଯେଉଁ ଶ୍ୟାମଳି ଧବଳି ଯେଉଁ ଗାଭୀମାନଙ୍କର ସପ୍ତ ଅଷ୍ଟ ସୁଗନ୍ଧ ତୃଣଚାରିଣୀ ଗାଭୀମାନଙ୍କର ଆଉ ସୁଗନ୍ଧ ପୟସ ଯେଉଁ ଦୁଗ୍ଧ, ସେଇଟା କେଉଁଠୁ ପାଇବି। କୃଷ୍ଣ ଏବେ କାନ୍ଦୁଛି, ଏବେ କାନ୍ଦିବ, ମୁଁ ଫେରିଲା ପରେ ତାକୁ ସ୍ତନ୍ୟପାନ କରିଦେଇପାରିବି, କିନ୍ତୁ କୃଷ୍ଣ ଯେତେବେଳେ କାନ୍ଦିବ, ମୋତେ ମାଖନ ଦିଅ ବା କ୍ଷୀର ଦିଅ ବା, ସେତେବେଳେ ସେଇ ସୁଗନ୍ଧ ସୁଗନ୍ଧି କ୍ଷୀର ମୁଁ କେଉଁଠୁ ଆଣିବି, ଚୁଲା ଭିତରକୁ ପଳେଇ। ତେଣୁ ଏଇ ବାହାରେ ଜଣାପଡ଼ୁଛି ପ୍ରତିକୂଳ, କୃଷ୍ଣ ଦୁଃଖ କୃଷ୍ଣଙ୍କୁ ଦୁଃଖ କରିଦେଲେ, ଆନୁକୂଲ୍ୟନ କୃଷ୍ଣ ଅନୁଶୀଳନ, କୃଷ୍ଣଙ୍କୁ ସୁଖୀ କରିବା ଦରକାର, ଏ ତ କୃଷ୍ଣଙ୍କୁ ଦୁଃଖୀ କରିଦେଇ ଚାଲିଗଲେ, କିଏ ଯଶୋଦା ନାହିଁ, ଏ ଆନୁକୂଲ୍ୟ ନା କୃଷ୍ଣ ଆନୁଶୀଳଟା, କୃଷ୍ଣ ସୁଖ ପାଇଁ କୃଷ୍ଣଙ୍କୁ ଭକ୍ତ, କୃଷ୍ଣ ସେବା ପାଇଁ କୃଷ୍ଣଙ୍କୁ ଛାଡ଼ ଦିଏ। ଯେମିତି ପ୍ରଭୁପା ଜୀ ମହାରାଜ 70 ବର୍ଷ ବୟସରେ ବୃନ୍ଦାବନ କିଏ ଛାଡ଼ିକି ଯିବ, ଯିଏ ଇସ୍କନଲା ଆଜି ଆସୁଛି 5 ବର୍ଷ ପରେ ସେ କହୁଛି ନା ମୁଁ ଇସ୍କନ ମନ୍ଦିର ରହିବିନି, ଏଠି ବହୁତ ଝମେଳା, ଏଠି ରହିବିନି, ମୁଁ ବୃନ୍ଦାବନ ପଳେଇବି, ବୃନ୍ଦାବନ ପଳେଇବି। ସେ 70 ବର୍ଷ ବୟସରେ ବୃନ୍ଦାବନ ଛାଡ଼ିକି ଗଲେ, କୃଷ୍ଣଙ୍କର ସୁଖ ପାଇଁ କୃଷ୍ଣଙ୍କୁ ତ୍ୟାଗ କରାଯାଏ। ଆମର କୃଷ୍ଣଙ୍କର ସେବା ଦରକାର, କୃଷ୍ଣଙ୍କର ସେବା ସୁଖ ପାଇଁ ସେ କୃଷ୍ଣଙ୍କୁ ବି ତ୍ୟାଗ କରିଦେଇପାରିବ ଜଣେ ଭକ୍ତ। ଏଠି ସେ କହୁଛନ୍ତି ସେ କଥା, ତଦ୍ଭକ୍ଷ୍ୟ ପେୟସିଦା ପେୟସାଦିଷୁ କାପ୍ୟ ଉପେକ୍ଷମ ଜୟା ପୁନଃ ସୋ ବି ସମେତ ଉପେକ୍ଷତା ପ୍ରେମଣମ ବିଚିତ୍ର ପରିପାଟି ଉଦ୍ରିତମ ବୋଧମ ତସ୍ୟା ପ୍ରେମ ପ୍ରେମବତୀ ଭିରେ ବଜାହା। ସେ ରଚନା କଲେ ଚକ୍ରପଦ ଆଣିକି, ପ୍ରେମର ଯେଉଁ ପରିପାଟି ସେ କହିଲେ ପ୍ରେମବତୀ ମାନେ ଜାଣନ୍ତି, ଆଉ ତ କିଏ ଜାଣନ୍ତି, ତାକୁ ବୁଝିପାରିବେ କାହିଁକି ସେଟା ଯଶୋଦା ମାତା କଲେ। ଆରେ ବାହ୍ୟରେ ଜଣାପଡ଼ୁଛି କୃଷ୍ଣଙ୍କୁ ସେ ଦୁଃଖୀ କରିଦେଲେ, ପ୍ରତିକୂଳ ଭାବ ଆସିଲା, ନାଇଁ ନାଇଁ ଅନୁକୂଳ, ସେ କୃଷ୍ଣଙ୍କ ସୁଖ ପାଇଁ ଯାଇଥିଲେ, କୃଷ୍ଣଙ୍କ ସୁଖ ପାଇଁ। ଯେ କୃଷ୍ଣଙ୍କ ତ ପ୍ରାଣ, ଯାହାଙ୍କର ଅଗଣାରେ କୃଷ୍ଣ ଖେଳୁଥିଲେ, ଯାହାଙ୍କ ପାଇଁ କୃଷ୍ଣ ଗୋଲୋକ ବୃନ୍ଦାବନ ତ୍ୟାଗ କରିକି ଆସିଛନ୍ତି, ଆସି କେବେ କୃଷ୍ଣଙ୍କୁ ଉପେକ୍ଷା କରିବେ କି? ତାଙ୍କ ଭାବ ସେୟା ନୁହେଁ, କହିଲେ ସତ୍ୟ, କୃଷ୍ଣଙ୍କ ଅପେକ୍ଷା ସେ ଦୁଗ୍ଧକୁ ସୁଗନ୍ଧି, ଦୁଗ୍ଧକୁ ଯାହାକୁ ସେ ଆବର୍ତ୍ତନ କରୁଥିଲେ ତାକୁ ରକ୍ଷା କରିବା ପାଇଁ ଗଲେ, କାରଣ ଜାଣିଛନ୍ତି ମୁଁ ସ୍ତନ୍ୟପାନଟା ଆଉ ଆଉ କିଛି ସମୟ ପରେ କରିଦେଇପାରିବି, କିନ୍ତୁ ଏ କ୍ଷୀର ଆଉ ମିଳିବନି, ଦୁଗ୍ଧ ଆଉ ମିଳିବନି, ସେଥିପାଇଁ ସେ ଗଲେ। ପ୍ରେମବତୀ ସେ କହିଲେ ପ୍ରେମର ପରିପାଟିଟା ପ୍ରେମବତୀ ମାନେ କେବଳ ଜାଣନ୍ତି, ସବୁ ଜିନିଷକୁ କିଛି, ସବୁ ଜିନିଷର କାରଣ କୁହାଯାଇପାରିବ ନା, ସବୁ ଜିନିଷର ଅର୍ଥ କିଛି କୁହାଯାଇପାରିବ ନା, ସବୁଟାକୁ ଭୌତିକ ବୁଦ୍ଧି, ଭକ୍ତି ଓ ଯୁକ୍ତି, ଗୋଟେ ସାଧାରଣ ଭକ୍ତର କ'ଣ କନିଷ୍ଠ ସ୍ତରରେ ତାର ବୁଦ୍ଧିଟା ସବୁବେଳେ ଯୁକ୍ତି, ତର୍କ, ବିଚାର, ନ୍ୟାୟ, ଏଇଟା ଭଲ ଏଇଟା ଖରାପ, ନାହିଁ ସେମିତି କରାଯାଏ ନା। ତ ମାନବିକତା ସ୍ତର, ମାନବିକତା ସ୍ତର ଗୋଟେ ଅଛି, ଭକ୍ତ ସ୍ତରଟା ଗୋଟେ ମାନବିକତା ସ୍ତର ବି ନୁହେଁ, ତାର ଆହୁରି ଉର୍ଦ୍ଧ୍ୱ ସ୍ଥିତି, ଗୋଟେ ଉର୍ଦ୍ଧ୍ୱ ସ୍ଥିତି। ଜାଗତିକ ଲକ୍ଷଣ ଗୁଡାକ ସବୁ ଲାଗିବନି, ଜାଗତିକ ଲକ୍ଷଣ ଈର୍ଷା, ରାଗ, ଦ୍ୱେଷ, ଏସବୁ ଦୁନିଆରେ ସେ ମତେ ଏଟା କହିଦେଲା, ଇଏ ମତେ ଏଟା କହିଦେଲା, ଆରେ ଏଗୁଡା ଭକ୍ତ ସମାଜରେ କିଛି ନୁହେଁ, ସେସବୁ କିଛି, ସେଗୁଡା ଜଣେ କହିଦେଲା, ଜଣେ ନିନ୍ଦା କଲା, କରୁ କିଛି ଅସୁବିଧା ନାହିଁ, କାହାକୁ ନିନ୍ଦା କରି କିଏ କାହାକୁ ସମାଲୋଚନା କରି ତଳକୁ ପକେଇ ପାରିବନି, ଏଇଟା ସବୁବେଳେ ମନେ ରଖିବା ଦରକାର। ଆମେ କାହାକୁ ସମାଲୋଚନା କରିଦେଲେ ସେ ଛୋଟ ହୁଏ ନା, କାହାକୁ ପ୍ରଶଂସା କରିଦେଲେ ସେ ବଡ଼ ହୁଏ ନା, ଆମେ ନିଜେ ଛୋଟ ବଡ଼ ହଉଛେ, ଆମେ ପ୍ରଶଂସା କରିଦେଇକି ବଡ଼ ହଉଛେ, ସେମାନେ ଜଗତର ଧର୍ମଟା କ'ଣ, ଜଣେ ଲୋକ ଅନ୍ୟ ଜଣକୁ କାହିଁ ପ୍ରଶଂସା କରୁଛି, ତାକୁ ବଡ଼ କରିବା ପାଇଁ ନୁହେଁ, ସମାଜ ଆଗରେ ବଡ଼ ହେବା ପାଇଁ, ସେଟା ଗୋଟେ ମିଥ୍ୟା ଜିନିଷ। ଯେମିତି ମୁଁ ପାର୍ଟି ଲୋକ, ମୁଁ କଂଗ୍ରେସ ପାର୍ଟି ଭଲ ପାଉଛି, ମୁଁ ବିଜେପି ପାର୍ଟି ଭଲ ପାଉଛି, ମୁଁ ସେଇ ଲୋକକୁ ଭଲ ପାଉଛି, ସେ କାହିଁ କହୁଛି ମୁଁ ହଉଛି ବଡ଼, ସେଥିପାଇଁ ସେ ଅନ୍ୟକୁ ପ୍ରଶଂସା କରୁଛି। ଏଠି ପ୍ରଶଂସା କରିବାର କାରଣ ହଉଛି, ଅନ୍ୟକୁ ବଡ଼ କରିବାର କାରଣ ହଉଛି କ'ଣ, ମୁଁ ବଡ଼ ହେବି, ଅନ୍ୟକୁ ଛୋଟ କରିବାର କାରଣ କ'ଣ, ମୁଁ ବଡ଼ ହେବି, ଏ ଜଗତର ଧର୍ମ। ଏଇ ସମାଲୋଚନା କରିଦେଲେ, ଭୁଲ ଠିକ ବିଚାର କରିଦେଲେ, ତୁମେ ତୁମେ ଯେଉଁ ସ୍ତରରେ ଅଛ ତୁମେ ସେଇ ସେଇ ସ୍ଥିତିରେ ଗୋଟେ ଲୋକକୁ ଦେଖିପାରିବ, ତୁମେ ଯେଉଁ ସ୍ଥିତିରେ ତୁମେ ସେଇ ସ୍ଥିତିରେ ତୁମେ ଦେଖା ହବ, ତୁମେ ଉପର ସ୍ଥିତି ଦେଖିପାରିବନି। ଜଣେ ସାଧାରଣ ଭକ୍ତ ସେ କେବେ କହିପାରିବନି କିଏ ଶୁଦ୍ଧ ଭକ୍ତ, ନାହିଁ, ତୁମେ ଯଦି ଶୁଦ୍ଧ ଭକ୍ତ ହେଇନ ତୁମେ କେମିତି ଜାଣିବ କିଏ ଶୁଦ୍ଧ ଭକ୍ତ, ତୁମେ କିଏ କାହା କହିବାରେ କହିଦେଲେ ସେ ଶୁଦ୍ଧ ଭକ୍ତରୁ ତୁମେ ଗ୍ରହଣ କରିପାରିବନି, ତୁ ଜାଣିପାରିବନି, ତୁମେ ଶୁଦ୍ଧ ହୁଅ ତୁମେ ଜାଣିପାରିବ କିଏ କେତେ ଶୁଦ୍ଧ, ତୁମେ ଆଗେ ଶୁଦ୍ଧ ହୁଅ, ଭୁଲ ଠିକ କିଛି ନାହିଁ, ଭୁଲ ଠିକ ବିଚାର ତୁମର କିଛି, ତୁମେ ତୁମେ ଆଗେ ମାନବୀୟ ସ୍ତରକୁ ଆସ, ଇଏ ଅତିମାନବୀୟ ସ୍ତରର କଥା ଭକ୍ତି, କୋଉଟା ଠିକ କୋଉଟା ଭୁଲ ସେଟା ତୁମେ ବିଚାର କରି ଜାଣିପାରିବେ, ରାଗ ଦ୍ୱେଷ ଈର୍ଷା ଆଶ୍ଚର୍ଯ୍ୟ ଇଏ ସବୁ କୋଉଠି ଅଛି ଭକ୍ତିରେ, ଏସବୁ ବହୁତ ଉର୍ଦ୍ଧ୍ୱ ଜିନିଷ, ବିଚାର କରି କିଛି ବୁଝି ହବନି। ପ୍ରେମବତୀ ମାନଙ୍କର ଯେଉଁ ଭାବ ପରିପାଟି ତାକୁ କେବଳ ସେମାନେ ଜାଣନ୍ତି, ଆଉ କିଏ ଜାଣିପାରିବେନି। ଶୁଦ୍ଧ ଭକ୍ତମାନଙ୍କର ଭାବନା ବିଚାର, ଏ ସମାଜ ବର୍ତ୍ତମାନ ବହୁତ ପତିତ ସମାଜ, ବହୁତ ପତିତ ସମାଜ, ଗୋଟେ ଆଲୋଚନା ସମାଲୋଚନା ହଉଛି ବର୍ତ୍ତମାନ ହଉଛି ଏ ସମାଜର ପୁରା ତାତ୍କାଳିକ ସମାଜର ବର୍ତ୍ତମାନ ଗୋଟେ ଧର୍ମ ହେଇଯାଇଛି, କେବଳ ଆଲୋଚନା କରିବା ଆଉ ସମାଲୋଚନା କରିବା। ଆମେ ଯାହାକୁ ଆଲୋଚନା ସମାଲୋଚନା କରୁଛେ ସେ ବି ଆମ ବିଷୟରେ ଆଲୋଚନା ସମାଲୋଚନା। ତେଣୁ ଜଗତରେ କ'ଣ ଚାଲିଛି କ'ଣ ବର୍ତ୍ତମାନ? ହରିକୀର୍ତ୍ତନ ନାମରେ କେବଳ ଆଲୋଚନା ସମାଲୋଚନା ଚାଲିଛି, ଜଣେ ଅନ୍ୟ ବିଷୟରେ ସମାଲୋଚନା। ଯଦି ଆମେ ଅନ୍ୟ ବିଷୟରେ ସମାଲୋଚନା କରୁଛେ ତାହେଲେ ଆମ ବିଷୟରେ କିଏ ସମାଲୋଚନା କରୁଥିବେ? ତେଣୁ ଆଲୋଚନା ସମାଲୋଚନା, ସେଥିପାଇଁ ସମାଲୋଚନା ଏଗୁଡ଼ିକ ସବୁ ଚାଲିଛି। ଆଜି ଜଗତରେ ସବୁଆଡ଼େ କର୍ମୀ ଲାଇଫ, ସବୁ ଲାଇଫ ଲାଇଫ ହେଇଗଲାଣି। ଇଏ ବହୁତ ଉର୍ଦ୍ଧ ଜିନିଷ, ସ୍ପିରିଚୁଆଲ ଜିନିଷ ବହୁତ ଉର୍ଦ୍ଧ। ୟାର ଏହା ପାଇଁ ପ୍ରଚୁର ସଂସ୍କାର ସ୍ୱୀକୃତିର ଆବଶ୍ୟକ ରହିଛି, ସିଏ ତାର ଗୋଟେ ସ୍ପିରିଚୁଆଲ ଅଣ୍ଡରଷ୍ଟାଣ୍ଡିଂ ଆସିବ। ଠିକ ଅଛି, ଯଦି ମୋ ପାଇଁ ଜଣେ ଦୁଃଖ ହେଉଛି, ଦୁଃଖୀ ହେଉଛି, ମୋ ପାଇଁ ଜଣେ କଷ୍ଟ ପାଉଛି, ଠିକ ଅଛି, ମୁଁ ଏଠି ଘୁରି ଆସିବି। କମ୍ପିଟିସନ ନାହିଁ, ଗୋଟେ ମେଟେରିଆଲ କମ୍ପିଟିସନ ଯିବି, ତାକୁ ପ୍ରିଡୋମିନେଟ୍ କରି ତାକୁ କ'ଣ କରେ, ତାକୁ ତଳକୁ ବସେଇକି ମୁଁ ବଡ଼ ହେବି, ଏସବୁ ଭାବନା ନାହିଁ, ଏସବୁ ଭାବନା ନାହିଁ। ଅନ୍ୟ ଅନ୍ୟର ଜୀବନଯାତ୍ରା କେବେ କଣ୍ଟକ ହୁଏନି, ନିଜର ଭଜନ କର, ସାଧନ କର। ଆଉ ଯଦି ତୁମେ ସତ୍ପଥରେ ଚାଲୁଛ, ଯଦି କିଏ କିଏ ତୁମକୁ କିଛି ଭୁଲ ଭାବୁଛନ୍ତି, ଠିକ ଅଛି, ତୁମେ ସେଥିପାଇଁ ବ୍ୟସ୍ତ ହୁଏନି। ଲୋକମାନେ କହିବେ, ଏମାନେ ମାନବୀୟ ସ୍ତରର ନାହାନ୍ତି, ଇଏ ଅତି ମାନବୀୟ କଥାଟାକୁ କ'ଣ ବୁଝିବେ? ଭକ୍ତି କଥା ସବୁ ପ୍ରେମବତୀମାନେ କେବଳ ବୁଝିପାରିବେ, ଯଶୋଦା କାହିଁକି ଛାଡ଼ିକି ଗଲେ, ପ୍ରେମବାନ ମାନେ କେବଳ ବୁଝିପାରିବେ, ସବୁ ଜିନିଷ ବୁଝି ହେବନି। ଆମେ ଯେଉଁ ଏଭଳି ଏକ ପାଠ ପଢ଼ୁଛେ, ଯେଉଁ ପାଠଟାକୁ କେବଳ ଗ୍ରହଣ କରିବାକୁ ପଡ଼ିବ, ଏଭଳି ଏକ ବାର୍ତ୍ତା ଶ୍ରବଣ କରୁଛେ, ଏଭଳି ଏକ ରାଜ୍ୟର ବାର୍ତ୍ତା ଶ୍ରବଣ କରୁଛେ ଯେଉଁଠିକି ଆମେ କେବେ ଯାଇନେ କି ଦେଖିନେ। କେବଳ ଆମେ ଗୋଟେ ବିଶ୍ୱାସ ପରମ୍ପରାର ଶିକ୍ଷାକୁ ନେଇକି ଆମେ କେବଳ ବଞ୍ଚିକି ରହିଛେ, ସବୁ ଜିନିଷରେ ବୁଝିବା ପାଇଁ ଆମର ସକ୍ଷମ ନାହିଁ। କେବଳ ଆମେ ଗ୍ରହଣ କରିକରି ଚାଲିବା, ଯେତେ ଆମେ ଭଗବାନ କୃଷ୍ଣ ଗୁରୁ କୃଷ୍ଣଙ୍କ ଉପରେ ବିଶ୍ୱାସ କରିବା, ସମୟ ଆସିବ, ସେଇ କୃପା ଦ୍ୱାରା ହିଁ ସବୁକିଛି ବୁଝି ହବ। ତେଣୁ କୃଷ୍ଣଙ୍କର ଏଟା କ୍ରୋଧ ଆସିଲା, କ'ଣ ମୋତେ ଛାଡ଼ି ଦେଇ ଚାଲିଗଲେ? ଆଉ ଏଇଥିପାଇଁ ତ ସେ ପୟସ ଯେଉଁ ଦୁଗ୍ଧ ସେ ଇଏ ଉତୁରିକି ଆସିଥିଲା, ଏଇଥିପାଇଁ ଉଶିଚ୍ଛେ ମା, ଏଇଥିପାଇଁ କାହିଁ ଲୀଳାଟା ଲୀଳାଟା ଯଶୋଦା ଯେଉଁ ସ୍ତନ୍ୟପାନ କରୁଛନ୍ତି, ସ୍ତନ୍ୟଦାନ କରୁଛନ୍ତି, ସେ ପାନ କରୁଛନ୍ତି, ଏଇ ଲୀଳାର ଅବସାନ ନହେଲେ ଲୀଳା ଆଗକୁ ଯାଇପାରିବନି। ତେଣୁ ଯୋଗମା ଏଥିପାଇଁ ଲୀଳାଟାକୁ ସଂଗଠିତ କଲେ। ଠିକ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥର ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତା ଗୌର ପ୍ରମାଣ।